ଆଡ଼ିଷ୍ଣ ଆମେ କାଲିଠାରୁ ଭଗବାନ ବିଷ୍ଣୁଙ୍କ କଥା ଆରମ୍ଭ କରୁଛେ। ତେଣୁ ଆଜି ଆମେ କାଲି ଯେଉଁଠି କଥା ଶେଷ ହୋଇଥିଲେ ଆଜି ସେଇଠୁ ଆରମ୍ଭ କରିବା। ତେଣୁ ଆମେ କାଲିର କଥାକୁ ସଂକ୍ଷେପ ବର୍ଣ୍ଣନା କରିବା ଯେ ଏ ସପ୍ତମ ସ୍କନ୍ଦ କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଉଛି। ଶୁଭ ବାସନା ପ୍ରହ୍ଲାଦଙ୍କୁ ବାହାର ହୋଇଥିଲା ମହତ୍ଙ୍କର କୃପାରୁ, ନାରଦଙ୍କ କୃପାରୁ ତାଙ୍କର ସତ୍ ବାସନା ବାହାର ହୋଇଥିଲା। ମହତ୍ଙ୍କର କୋପରୁ ବା ଚାରିକୁମାରଙ୍କର ଅଭିଶାପରୁ ଏ ହିରଣ୍ୟକଶିପୁ ଏମାନଙ୍କର ଅସତ୍ ବାସନା ବାହାର ହୋଇଥିଲା। ତେଣୁ ଏ ବିଷୟରେ ଆଗତ ସପ୍ତମ ସ୍କନ୍ଦ ଉଦୟ ବୋଲି କୁହାଯାଏ, କର୍ମ ବାସନା ବିଷୟରେ ବର୍ଣ୍ଣନା କରାଯାଉଛି। ତେଣୁ ଏଠି ଏଇ ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦଙ୍କର କଥା ଆସୁଛି, ଯେଉଁଠି ଭଗବାନ ନୃସିଂହଦେବ ଆସିବେ। ତେଣୁ ଏଇଠୁ ଆରମ୍ଭ ହେଉଛି, ଆମେ କହିଥିଲେ ଗତକାଲି ଆରମ୍ଭ କରିଥିଲେ, ସମପ୍ରିୟ ସ୍ରୋତ ବ୍ରହ୍ମାଣ ଭୂତାନ ଭଗବାନ ସ୍ୱୟଂ ଇନ୍ଦ୍ରଶ୍ରାଟକଥନ ଦୈତ୍ୟା ଅବଧି ବିଷମ ଯଥା। ଭଗବାନ ଯେହେତୁ ସମସ୍ତଙ୍କ ସମାନ, ସମସ୍ତଙ୍କ ପ୍ରିୟ, ସମସ୍ତଙ୍କ ସ୍ରୋତ, ସେ କିଭଳି ବିଷମ ଭାଇ କାର୍ଯ୍ୟ କଲେ? ତେଣୁ ଏ ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ତାଙ୍କର ଉତ୍ତର ଦେଉଛନ୍ତି, ନାରଦ ଏବଂ ଯୁଧିଷ୍ଠ ମହାରାଜଙ୍କ ସମ୍ବାଦକୁ ପ୍ରସ୍ତୁତ କରୁଛନ୍ତି। ଯୁଧିଷ୍ଠ ମହାରାଜ ରାଜସ୍ୱ ଯଜ୍ଞ କରୁଥିଲେ, ସେହି ଯଜ୍ଞରେ ଶିଶୁପାଳକୁ ଭଗବାନଙ୍କର ନିନ୍ଦା କରୁଥିଲେ, ତାକୁ ହତ୍ୟା କରୁଥିଲେ ଏବଂ ସମସ୍ତଙ୍କ ସାମ୍ନାରେ ଶିଶୁପାଳର ଶରୀରରେ ଗୋଟେ ଜ୍ୟୋତି ଆସି, ଜ୍ୟୋତି କହିଲେ ଯେଉଁ ଆମର ଆତ୍ମା, ଏ ଆତ୍ମା ଆସି ଭଗବାନଙ୍କ ଶରୀରରେ ଲୀନ ହୋଇଗଲା। ତେଣୁ ଏଇଟାକୁ ଦେଖି ଯୁଧିଷ୍ଠ ମହାରାଜ ପ୍ରଶ୍ନ ପଚାରିଥିଲେ। ବେଣ ରାଜା ଜାଣିଥିଲେ ଯେକି ଭଗବାନଙ୍କୁ ବହୁତ ଦୃଢ଼ କରୁଥିଲେ, ଭଗବାନଙ୍କର ନିନ୍ଦା କରୁଥିଲେ, କିନ୍ତୁ ସେ ଏତେ ନର୍ତ୍ତଦାନୀ ହେଲେ ଏ ଶିଶୁପାଳ ଦନ୍ତପକ୍ର, ଦନ୍ତପକ୍ର ପରେ କଥା ଆସିବ, ଶିଶୁପାଳ କେମିତି ସାଧୁଜୀ ମୁକ୍ତି ପ୍ରାପ୍ତ ହେଲେ, ତାଙ୍କର ଜୀବାନ୍ତ ଶ୍ରେତପୃଷ୍ଟ ହୋଇଯିବା କଥା। ତେଣୁ ନାରଦୁନି ସେ ପ୍ରଶ୍ନର ଉତ୍ତରରେ ଏ କଥାକୁ କହୁଛନ୍ତି। ଆମେ କାଲି କହୁଥିଲେ ଯେ ଏ ଯେଉଁ ଗତକାଲି ଯେଉଁ ଆଲୋଚନା କରିଥିଲେ ଭଗବାନଙ୍କର ଏଇ ଯେଉଁ କଥା ଆସୁଛି ଯେ ନିନ୍ଦା ସତ୍କାର ଇତ୍ୟାଦି, ଏଇଟା ଯେ ଆଜି ଆରମ୍ଭ ହେବ ସେଇଠି ଗୋଟେ ଦେଖିଥାନ୍ତି। ନାରଦୁନି କହୁଥିଲେ ଯେ ଯେକୌଣସି ଉପାୟରେ ଜଣେ ଭଗବାନ ଚିନ୍ତା କଲେ ସେ ଭଗବାନଙ୍କୁ ପ୍ରାପ୍ତ ହେବେ। ଏ କଥା ଗତକାଲି କିଛି କଥା କହିଥିଲେ। ତେଣୁ ଆଜି କାଲିର କଥା ଯେଉଁ ଥିଲା ଯେ ଭଗବାନ ଯେଉଁ ଜଣାପଡ଼ୁଛନ୍ତି ଯେ ଏଭଳି କାହା ସପକ୍ଷରେ କାର୍ଯ୍ୟ କରୁଛନ୍ତି, କାହା ବିପକ୍ଷରେ କାର୍ଯ୍ୟ କରୁଛନ୍ତି, ଏଇଟା ଭଗବାନଙ୍କର କୌଣସି ସପକ୍ଷ ବା ବିପକ୍ଷ ନୁହଁ। ଭଗବାନ ସମାନ, ସମସ୍ତଙ୍କ ସମାନ, କିନ୍ତୁ ଆମେ ଗୁଣ ଭିତରେ ଥିବାରୁ, ସତ୍ୱ ରଜ ତମ ତିନି ଗୁଣ ଭିତରେ ଥିବାରୁ ଆମକୁ ସେଭଳି ଭାବରେ ଲାଗୁଛି। ତେଣୁ ଏ ଗୁଣର ତାରତମ୍ୟ ଅନୁସାରେ ଆମେ ଗତକାଲି କହୁଥିଲେ, ଗୁଣ କଥା କହୁଥିଲେ। ତେଣୁ ଆଜି ସେଇଟାକୁ ଆଉ ଟିକେ ପରିଷ୍କାର ଭାବରେ କହିବେ କିଭଳି ଭାବରେ ଏ ଯେଉଁ ନିନ୍ଦା କରୁଥିଲେ ଶିଶୁପାଳ ଭଗବାନଙ୍କୁ, ନିନ୍ଦା କରୁଥିଲେ ଦନ୍ତପକ୍ର, ନିନ୍ଦା କରୁଥିଲେ ଭଗବାନଙ୍କୁ। ତେଣୁ ଏ କଥା ଆଜି ସେଇଠି ଆରମ୍ଭ କରିବା। ଶ୍ଳୋକ 23ରୁ ନାରଦ କହୁଛନ୍ତି, ନିନ୍ଦନ ସ୍ତବ ସତ୍କାର ନ୍ୟପାରାର୍ଥଂ କଳେବରଂ ପ୍ରଧାନ କଳେବରାଜନ ଅବିବେକେନ କଳ୍ପିତଂ। ଆମକୁ ସାଧାରଣତଃ ନିନ୍ଦା କଲେ ଆମେ ବହୁତ ମନ ଦୁଃଖ ହେଉଛେ, ଏବଂ ଜଣେ ଯଦି ଆମକୁ ସ୍ତୁତି କଲା, ସ୍ତବ କଲା ବା ପ୍ରଶଂସା କଲା, ଆମେ ବହୁତ ଆନନ୍ଦିତ ହୋଇଯାଉଛେ। ତେଣୁ ଇଏ ହେଉଛି କରି କେମିତି ଏଇଟା ସରି ନିନ୍ଦନ ସ୍ତବ ବିଷ୍ଣୁ ଚତୁଷ୍ଠାରେ କହୁଛନ୍ତି, ନିନ୍ଦନ ଏବଂ ସ୍ତବ ଏଇଟା ହେଉଛି ବାଚିକ ବାଚିକ ଭାବରେ ଶିଶୁପାଳ କୃତ ନିନ୍ଦାଧିକ ନ ଭଗବତ ପୀଡ଼ା କରମ ବିଧି ବକ୍ତୁ। ଶିଶୁପାଳ ଯେଉଁ ଭଗବାନଙ୍କୁ ନିନ୍ଦା କରୁଥିଲା ଏଇଟା ଭଗବାନଙ୍କୁ ବି ଦୁଃଖ ଲାଗୁନଥିଲା, ତେଣୁ ପ୍ରଥମ ନିନ୍ଦା ସ୍ତୁତି ସ୍ତୁତ୍ୟାଧିକମ୍ ଜ୍ଞାନିନା ନ ଦୁଃଖ ସୁଖଦମ୍, କିନ୍ତୁ ଦେହାଭିମାନିନା ଏବେ ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ଏଥିରେ ପ୍ରଭାବିତ ହୁଅନ୍ତି ନାହିଁ। ଭଗବଦ୍ଗୀତାରେ ଭଗବାନ କହିଲେ, ଚିତ୍ତ ପ୍ରଜ୍ଞାର ବିଷୟ ଯେତେବେଳେ ଦେଉଥିଲେ ଉତ୍ତର, ଅର୍ଜୁନ ଜାଣିବାକୁ ଚାହିଁଥିଲେ ଚିତ୍ତ ପ୍ରଜ୍ଞାର କିଭଳି ଭାବରେ ବ୍ୟବହାର, ସେଥିରେ ସେ କହିଥିଲେ ଦୁଃଖେଶୁ ଅନୁଦ୍ବିଗ୍ନ ମନା, ଶିଖେଛୁ ଦୁଃଖ ଛୁଅ, ତୁଲ୍ୟ ନିନ୍ଦା ସ୍ତୁତି ମୌନୀ, ଏସବୁ କଥା କୁହାଯାଇଛି। ସମସ୍ତ ଜଣେ ଜ୍ଞାନୀ ବ୍ୟକ୍ତି ବିଦ୍ୱାନ ବ୍ୟକ୍ତି ସେମାନେ ନିନ୍ଦା ସ୍ତୁତିରେ ତୁଲ୍ୟ ଭାବେ ରହିବେ। ଆଉ ଭଗବାନ କଥା କ'ଣ କହିବା, ତେଣୁ ସେ ଏହି ଶ୍ଳୋକଟି କୁହାଯାଉଛି କହୁଛ ନିନ୍ଦନ ତବ ସତ୍କାର ନକାରାର୍ଥ କଳେବରମ। ନିନ୍ଦନ ନିନ୍ଦନ ସ୍ତବ ହେଉଛି ବାର୍ଷିକ, ଆମକୁ ଯଦି କିଏ ନିନ୍ଦା କଲା ବଚନରେ କରୁଛି, ବଚନରେ ନିନ୍ଦା କରୁଛି ବା ପ୍ରଶଂସା କରୁଛି, ଏ ବାର୍ଷିକ ଭାବରେ ଆମକୁ ଦୁଃଖ ଦେଉଛି ବା ସୁଖ ଦେଉଛି କେବଳ ବଚନରେ। ନିନ୍ଦନ ସ୍ତବ ଏ ହେଉଛି ବାର୍ଷିକ ଦୋଷ ଗୁଣ, ନିନ୍ଦନ ଆମର ଦୋଷ ସେ କହିବେ, ଆମର ଗୁଣକୁ କହିଲେ ଆମେ ସେଥିରେ ଏ ବଚନ ଦ୍ୱାରା ଆମେ ପ୍ରଭାବିତ ହେଉଛେ। ସତ୍କାର ନକାରାର୍ଥ ନକାର କାୟିକ ମାନସ ହେଉଛି ସମ୍ମାନ ଅସମ୍ମାନ, କାୟିକ ଶରୀର ଦ୍ୱାରା ସତ୍କାର କରୁଛନ୍ତି, ବିଭିନ୍ନ ପ୍ରକାର ସବୁ ତାଙ୍କୁ ସତ୍କାର କରୁଛନ୍ତି, ପାଚେରୀ ନେଉଛନ୍ତି, ଫୁଲମାଳ ଦେଉଛନ୍ତି, ଏସବୁ କାୟିକ ତାଙ୍କୁ ସତ୍କାର କରାଯାଉଛି। ନେତା ଯେଉଁମାନେ ବିଶେଷ ଭାବରେ ଆସୁଛନ୍ତି ରାଜନୀତି ନେତାମାନେ, ଯଦି କିଛି ଅସୁବିଧା ହେଲା ତାଙ୍କୁ ସବୁ ଚପଲ ମାଳ ଦେଉଛନ୍ତି, ଏ ନକାର ଅଣ୍ଡା ପକାଉଛନ୍ତି, ଇଏ ହେଉଛି ନକାର କରାଗଲା, ତାଙ୍କୁ ତିରସ୍କାର କରାଗଲା, ଇଏ କାହିଁକ ଦ୍ୱାରା ଶରୀର ଦ୍ୱାରା ତାଙ୍କୁ ଏଇଭଳି ଭାବରେ କରାଗଲା ବ୍ୟବହାର, ତାଙ୍କ ସହିତ ବ୍ୟବହାର କରାଗଲା। ଏବଂ ମାନସିକ ଭାବରେ କିଭଳି ହେବ ନା ସମ୍ମାନ ଅସମ୍ମାନ ସମାନ ପ୍ରଦର୍ଶନ କରୁଛନ୍ତି, ଏ ମାନସିକ ଭାବରେ ବ୍ରହ୍ମାଙ୍କୁ ପରୀକ୍ଷା କରିଥିଲେ ମାନସିକ ଭାବରେ, ଯେତେବେଳେ ଦକ୍ଷ ଯାଇଥିଲେ ପରୀକ୍ଷା କରିବା ପାଇଁ କିଏ ଶ୍ରେଷ୍ଠ, ବ୍ରହ୍ମା ତାଙ୍କ ପିତା, ତେଣୁ ତାଙ୍କୁ ସିଏ ଦକ୍ଷ ନୁହଁ, ସେ ଯାଇଥିଲେ ଭୃଗୁମୁନି ଯାଇଥିଲେ, ତାଙ୍କୁ ସେ ସମ୍ମାନ ପ୍ରଦର୍ଶନ କଲେ ନାହିଁ, ସେଥିରେ ସେ ରାଗିଗଲେ, ବ୍ରହ୍ମାଙ୍କର କ୍ରୋଧଜାତ ହୋଇଗଲା। ଶିବଜୀଙ୍କ ପାଖକୁ ଯାଇଥିଲେ, ଶିବଜୀ ମାନସିକ ପରୀକ୍ଷା କରିଥିଲେ ବ୍ରହ୍ମାଙ୍କୁ, ପିତାଙ୍କ ପ୍ରତି ମାନସିକ ପରୀକ୍ଷା କରିଥିଲେ। ଶିବଙ୍କ ପାଖକୁ ଯେତେବେଳେ ଗଲେ କାୟିକ ବାଚିକ ପରୀକ୍ଷା କଲେ, ତାଙ୍କୁ ବହୁତ ପ୍ରକାର ଅପମାନଜନକ କଥା କହିଲେ, ସେଥିରେ ଶିବଜୀ କ୍ରୋଧ ହୋଇଗଲା ତାଙ୍କର ଶିବଜୀଙ୍କର। କିନ୍ତୁ ଯେତେବେଳେ ବିଷ୍ଣୁଙ୍କୁ ଯାଇଥିଲେ ପରୀକ୍ଷା କରିବା ପାଇଁ, ତାଙ୍କୁ ବାଚିକ ପରୀକ୍ଷା କରିଥିଲେ, କାୟିକ ପରୀକ୍ଷା କରିଥିଲେ, ତାଙ୍କୁ ବକ୍ଷ ଦେଶରେ ପଦାଘାତ କରିଥିଲେ, ଏ କାୟିକ ଶାରୀରିକ ପରୀକ୍ଷା କରିଥିଲେ, କିନ୍ତୁ ବିଷ୍ଣୁଙ୍କର କୌଣସି ପ୍ରତିକ୍ରିୟା ହେଲା ନାହିଁ। ସେଭଳି ଭାବରେ ସମ୍ମାନ ଅସମ୍ମାନ ଇଏ ହେଉଛି ମାନସିକ ଭାବରେ ବ୍ୟବହାର। ତଦର୍ଥଂ ତତ୍ ସିଦ୍ଧ୍ୟର୍ଥଂ ପ୍ରକୃତି ପୁରୁଷୟୋ ଅବିବେକେନ ଆତ୍ମା ନାତ୍ମା ବିବେକ ଅଭାବେନ କଳ୍ପିତଂ ବିରଚିତଂ। ତେଣୁ ଏଇଟା ହେଉଛି ଯେଉଁ କୁହାଗଲା ଯେ ପ୍ରଧାନ ପରେୟୋ ରାଜନ ଅବିବେକେନ କଳ୍ପିତଂ, ପ୍ରଧାନ ଏ ଭୂତ ପ୍ରକୃତି ଯେଉଁ ରହିଛି ଏ ଗୁଣ ଦ୍ୱାରା ଭଗବାନ ଏ ଶରୀରକୁ ଆମେ ତିଆରି କରିଛନ୍ତି, ଏ ଶରୀର କଳେବର ଅବିବେକେନ କଳ୍ପିତଂ, ଆମ ଏ ଶରୀରକୁ ସେଇଭଳି ଭାବରେ ଦିଆଯାଇଛି, ଆମେ ଏ ଶରୀରଟା ଭିନ୍ନ, ଏ ଜ୍ଞାନଟା ଆମର ନାହିଁ, ଆମ ଶରୀରକୁ ସେ କ'ଣ ଶରୀରକୁ ସେ ଦୋଷ ଦେଉଛି ବା ସମ୍ମାନ କରୁଛି ବା ଅସମ୍ମାନ କରୁଛି, ଶରୀର ଆମେ ଏ ଶରୀରଠାରୁ ଭିନ୍ନ, ଯେଉଁମାନେ ଜ୍ଞାନୀ ବ୍ୟକ୍ତି ସେମାନେ ସେଥିରେ ପ୍ରଭାବିତ ହୁଅନ୍ତି ନାହିଁ। ଆଉ ଭଗବାନ କଥା କ'ଣ କହିବା, ତେଣୁ ପ୍ରଭାତ ମହାରାଜ କହୁଛନ୍ତି ଯେ ଯଦିଓ ଆମେ କହିବା ଏତେ ଶାସ୍ତ୍ରରେ ଅଛି ଭଗବାନ ପ୍ରଭାବିତ ହୁଅନ୍ତି ନାହିଁ, ଆଉ ଭଗବାନ କାହିଁ ସ୍ତୁତି କରିବା, ଗୋବିନ୍ଦ ମହାଦେବ ପୁରୁଷୋତ୍ତମ ଭଗବାନ କାହିଁ କହିବା, ଭଗବାନ କାହିଁ ନିନ୍ଦା ନ କରିବା। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଭଗବାନଙ୍କୁ ସ୍ତବ କରିବା ଫଳରେ ଭକ୍ତ ଲାଭବାନ ହୁଏ, ନିନ୍ଦା କରିବା ଫଳରେ ଭଗବାନଙ୍କ କୌଣସି ଅସୁବିଧା ହୁଏ ନାହିଁ, କିନ୍ତୁ ସେ ପରିଣାମ ଭୋଗେ ଯେ ନିନ୍ଦାକାରୀ ପ୍ରକୃତରେ ଭଗବାନ ତାଙ୍କର ତଥାକଥିତ ଶତ୍ରୁଙ୍କ ପ୍ରତି ମଧ୍ୟ ଅତ୍ୟନ୍ତ କୃପାଳୁ, ତାଙ୍କର ଶତ୍ରୁମାନେ ଯେମିତି ଶିଶୁପାଳ ଭଗବାନଙ୍କୁ ନିନ୍ଦା କରୁଥିଲା, ଏହିଭଳି ଭାବରେ ଭଗବାନ ଯଦି ଶତ୍ରୁ ନଥିଲେ ମଧ୍ୟ ଲୋକମାନେ ଭାବନ୍ତି ଭଗବାନ ହେଉଛନ୍ତି ଆମ ଶତ୍ରୁ, ତେଣୁ ସେ ଭଗବାନଙ୍କୁ ନିନ୍ଦା କରନ୍ତି। କିନ୍ତୁ ଭଗବାନ ତାଙ୍କର ତଥାକଥିତ ଶତ୍ରୁଙ୍କ ପ୍ରତି ମଧ୍ୟ ଅତ୍ୟନ୍ତ କୃପାଳୁ। ଆମେ ଶୁଣୁଥିଲେ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉପରେ କହିଥିଲେ, ଅହୋ ବକୀ ଜଣେ ସ୍ତନପାଳ, ବକୀ ଭଗବାନ ହତ୍ୟା କରିବା ପାଇଁ ଆସିଥିଲା, କିନ୍ତୁ ସେ ତାଙ୍କୁ ମାଆଙ୍କର ସ୍ଥାନ ପ୍ରଦାନ କଲେ। କାରଣ ଶତ୍ରୁ ଭାବରେ ସବୁବେଳେ ଭଗବାନ ଚିନ୍ତା କଲେ ମଧ୍ୟ ପ୍ରତିକୂଳ ଚିନ୍ତା ହେତୁ ସେମାନେ ମଧ୍ୟ ଲାଭବାନ ହୁଅନ୍ତି। ଯେକୌଣସି ଉପାୟରେ ଭଗବାନ ଚିନ୍ତା କରିବାର ଅଛି, ଭଗବାନ ଚିନ୍ତା କରୁଥିବାରୁ ସେମାନେ ଲାଭାନ୍ୱିତ ହୁଅନ୍ତି। ଶତ୍ରୁ ଭାବରେ ହେଉ କିମ୍ବା ଭକ୍ତ ଭାବରେ ହେଉ, ଭଗବାନଙ୍କୁ ଚିନ୍ତା କରିବା ଫଳରେ ଭଗବାନ ପ୍ରତି ଆସକ୍ତିର ଉଦୟ ହୁଏ। ଚିନ୍ତା କଲେ ଯାହେତୁ ବିଷୟ ପୁରୁଷ ସଙ୍ଗ ସ୍ଥେଷ ବଜାୟତେ, ଯେଉଁ ଗୋଟେ ଚିନ୍ତା କରିବା ବା ଧ୍ୟାନ କରିବା ତେଣେ ଆମର ଆସକ୍ତି ସେଥିପାଇଁ ଆସିବ, ଯେଉଁଭଳି ଭାବରେ ଚିନ୍ତା ହେଲେ କାହିଁକି ଆସକ୍ତି ଆସିବ, ତେଣୁ ତା ଫଳରେ ବଦ୍ଧ ଜୀବର ମହାନ ଲାଭ ହୁଏ। ଭଗବାନ ପ୍ରତି ଆସକ୍ତି ଆସିଗଲା ମାନେ ଏ ଭୌତିକ ଆସକ୍ତି ତୁଟିଯିବ, ଉନ୍ନତର ସ୍ୱାଦ ସେ ପ୍ରାପ୍ତ ହେବ, ଆସକ୍ତିଟା ଆମର ନଷ୍ଟ ହେବ ନାହିଁ। ଆମର କପିଳଦେବ ମା ଦେବତ କହୁଛନ୍ତି ସେ କଥା, ପ୍ରସଙ୍ଗମ ଅଜରମ ପାସମ, ଏ ପ୍ରସଙ୍ଗ ବା ଯେଉଁ ଆସକ୍ତି ରହିଛି ଏଇଟାକୁ ଏ ଅଜର ପାସ, ଆମେ ବୃଦ୍ଧ ହୋଇଗଲେ ମଧ୍ୟ ଏ ଯେଉଁ ଆସକ୍ତି ବୃଦ୍ଧ ହେବ ନାହିଁ, ଏ ସବୁବେଳେ ଯୁବକ ବୋଲି ରହିଥିବ। ପ୍ରସଙ୍ଗମ ଅଜରମ ପାସମ ଆତ୍ମନ କବୈ ବୃଦ୍ଧୁ, ଯେଉଁମାନେ ଆତ୍ମା ବିଷୟରେ ଜାଣିଛନ୍ତି ଜ୍ଞାନ ସେ ଏକଥା କୁହନ୍ତି, ସ ଏକ ସାଧୁସ୍କୃତ ମୁଖ୍ୟ ଦାନ ଅପାରୂପ, ସେହି ଆସକ୍ତି ଆମର ଭୌତିକ ବସ୍ତୁ ପ୍ରତି ରହିଲେ ଆମକୁ ନର୍କ ଦ୍ୱାରକୁ ନେଇଯିବ, କିନ୍ତୁ ସେହି ଆସକ୍ତି ଆମେ କାଟିପାରିବା ନାହିଁ। ସେ ଆସକ୍ତି ଯଦି ସାଧୁଙ୍କ ପାଖରେ ଲଗେଇଦେବା ତାହେଲେ ମୁଖ୍ୟ ଦ୍ୱାର ଅପାରୂପ, ମୁଖ୍ୟ ଦ୍ୱାର ଖୋଲିଯିବ। ତେଣୁ ଆସକ୍ତିଟାକୁ କିଭଳି ଭାବରେ ଆମେ ବ୍ୟବହାର କରିବା, ଆସକ୍ତିଟା ଆମର ରହିବ, ଆସକ୍ତି ଜିରୋ ହେବ ନାହିଁ, ଆସକ୍ତି ରହିବ। ଆସକ୍ତି ପଜିଟିଭ ନେଗେଟିଭ, ନେଗେଟିଭ ଆସକ୍ତି ଆମର ରହିଛି, ଭୌତିକ ଜଗତ ପ୍ରତି ଆସକ୍ତି ରହିଛି। ଆମର ଯେଉଁ କୁହାଯାଇଛି ଏ ଆସକ୍ତି ପରିବର୍ତ୍ତିତ ହେବ କେଉଁ ସମୟରେ, ରୂପ ଗୋସ୍ୱାମୀ ତାଙ୍କ ଭକ୍ତ ଗୋସ୍ୱାମୀଙ୍କୁ ସୁନ୍ଦର କହିଛନ୍ତି, ଯେଉଁ ଆଦୌ ଶ୍ରଦ୍ଧା ଆମେ କିଛି ବିଶ୍ୱାସ ରହିଛି ସେଥିରେ ଆମେ ସାଧୁ ସଙ୍ଗ କରୁଛେ, ସାଧୁ ସଙ୍ଗରେ ଭଜନ କ୍ରିୟା କରୁଛେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଜନ କ୍ରିୟା କଲେ ଆମର ଯେଉଁ ଅନର୍ଥ ନିବୃତ୍ତି ହେବ, ଅନର୍ଥ ଯେତିକି ନିବୃତ୍ତି ହେଉଥିବ ସେତିକି ଆମେ ଭକ୍ତି ମାର୍ଗରେ ଅଗ୍ରସର ହେଉଥିବା, ଆମ ନିଷ୍ଠା ଆସିବ, ତା'ପର ଷ୍ଟେଜ୍ ହେଉଛି ରୁଚି ବା ଭଗବାନଙ୍କ ସେବାରେ ଭଗବାନ କଥାରେ ଆନନ୍ଦ ପ୍ରାପ୍ତ ହେବା, ଏ ହେଉଛି ରୁଚି, ଇଏ ଆଉ ଗୋଟେ ଉନ୍ନତ ସ୍ତର। ତା'ପର ସ୍ତର ହେଉଛି ଆସକ୍ତି, ଯେ ଭୌତିକ ଆସକ୍ତି ଅଛି ଏ ଭୌତିକ ଆସକ୍ତି କଟିଯାଇ ଭଗବାନ ପ୍ରତି ଆସକ୍ତି ଆସିଯିବ। ତେଣୁ ଏଇ ଆସକ୍ତି ଆମେ ଭଗବାନଙ୍କୁ ସେ ଚିନ୍ତା କଲା ମାନେ ଧାୟତ ବିଷୟ ଜିନିଷ ସଙ୍ଗସ୍ଥିତି ପଚାରେ, ବିଷୟ ବିଷୟରେ ଯେତେବେଳେ ଚିନ୍ତା କରୁଛେ ଧ୍ୟାନ କରୁଛେ ଆମର ଆସକ୍ତି ଆସୁଛି, ତେଣୁ ଭଗବାନ ବିଷୟରେ ଚିନ୍ତା କଲେ ପ୍ରତିକୂଳରେ ହେବ ଅନୁକୂଳରେ ହେବ ଆମର ଆସକ୍ତି ଆସିବ। ଆସକ୍ତିର ଉନ୍ନତ ଉପର ସ୍ତର ହେଉଛି ଭାବ, ଭଗବାନଙ୍କର ଆମର ଯେଉଁ ସମ୍ବନ୍ଧ ରହିଛି ସେ ସମ୍ବନ୍ଧ ଜ୍ଞାନକୁ ଆମେ ପାଇଯିବା। ସେ ସମ୍ବନ୍ଧ ଜ୍ଞାନ ଆମେ କହିଛୁ ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି, ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ, ତେଣୁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛି ସେ ଜ୍ଞାନ ଆମେ ପ୍ରାପ୍ତ ହୋଇଯିବା, ଭାବ ସ୍ତର ଆସିଯିବ, ଆସକ୍ତି ପର ସ୍ଟେଜ୍ ହେଉଛି ଭାବ। ତେଣୁ ଆମେ ଭଗବାନଙ୍କୁ ସ୍ତବ କରିବା, ଆମେ ନିନ୍ଦା କରିବା ନାହିଁ, ତା ପରିସ୍ଥିତି ବର୍ଣ୍ଣନା କରାଯିବ। ତେଣୁ ଏହିଭଳି ଭାବରେ ପରସ୍ପରକୁ ହିଂସା ତଦଭିମାନେନ ଦଣ୍ଡ ପାଉଷୟୋ ଯଥା ବୈଷମ୍ୟ ମିହ ଭୂତାନା ମମାହ ଇତି ପାର୍ଥିବ। ହିଂସା ତଦଭିମାନେନ ଆମେ ଜଣକୁ ହିଂସା କରୁଛେ ତଦଭିମାନ, ସେହିଭଳି ଭାବରେ ଏଇଟା ଆମର ଭ୍ରାନ୍ତ ଧାରଣାରୁ ଆମେ ଜଣକୁ ହିଂସା କରୁଛେ। ଦଣ୍ଡ ପାଉଷୟୋ ଯଥା କାହାକୁ ଦଣ୍ଡ ଦେଉଛେ, କାହାକୁ ବହୁତ କଠୋର ବଚନ ଦେଉଛେ, ଅବଶ୍ୟ ବୈଷମ୍ୟ ଇଏ ଭୂତାନ ଯେଉଁମାନଙ୍କ ଭିତରେ ଯେଉଁ ବୈଷମ୍ୟ ରହିଛି ମମାମ ମିତି ପାର୍ଥିବ, ଏ ଶରୀରକୁ ନିଜ ବୋଲି ଭାବି ଅହମ୍ ମମା ଅହମ୍, ଏ ଶରୀର ରହୁଛି ମୁଁ, ଶରୀର ସମ୍ବନ୍ଧ ହେଉଛି ମୋର, ଏଇ ଭ୍ରାନ୍ତ ଧାରଣା ରହିଛି। ଆପଣ ଅବିବେକିନ କଳ୍ପିତ ଏ ଶରୀର ଆମର ଏଭଳି ଭାବରେ ସୃଷ୍ଟି ହେଇଛି, ଅଜ୍ଞାନରୁ ଏ ଶରୀର ପ୍ରାପ୍ତ ହେଇଛେ। ତେଣୁ ଯତ୍ ନିବୋଧ ଅଭିମାନୋୟମ୍ ତତ୍ ବଦ୍ଧାତ୍ ପ୍ରାଣୀନା ବଦ୍ଧ ତଥା ନମସ୍ୟ କୈବଲ୍ୟା ଅଭିମାନ ଅଖିଳାତ୍ମନ ପରସ୍ୟ ଦମ୍ପତି ହିଂସା କେନାଶ କଳ୍ପତେ। ତେଣୁ ଯତ୍ ନିବୋଧ ଅଭିମାନୋୟମ୍ ତତ୍ ବଦ୍ଧାତ୍ ପ୍ରାଣୀନା ଏ ଅଭିମାନ ସୁଦ୍ଧା ଆମେ ଚିନ୍ତା କରୁଛେ ଜଣକୁ ହତ୍ୟା କରିବା, ଇଏ ମୋର ଶତ୍ରୁ ତାକୁ ମୁଁ ହତ୍ୟା କରିବି, ତଥା ନ ଦଶ୍ୟ କୈବଲ୍ୟା କିନ୍ତୁ ଭଗବାନଙ୍କର ସେଭଳି ନୁହଁ, ଭଗବାନଙ୍କ ଶରୀର ଆଉ ଭଗବାନଙ୍କ ଭିତରେ କୌଣସି ତଫାତ ନାହିଁ, ଆମେ ଆଉ ଆମ ଶରୀର ଭିତରେ ତଫାତ ରହିଛି। ଭଗବାନଙ୍କ ସଚ୍ଚିଦାନନ୍ଦ ଘନ ତାଙ୍କର ଶରୀର ମଧ୍ୟ ସେଭଳି ଭାବରେ, ତେଣୁ ସେ ଏ ଅଭିମାନରୁ ଉର୍ଦ୍ଧ୍ୱରେ ରହିଛନ୍ତି। ଅକିଳାତ୍ମନ ସେ ସବୁ ପ୍ରକାର ପ୍ରାଣୀ ସମସ୍ତଙ୍କର ସେ ହେଉଛନ୍ତି ଆତ୍ମା ପରମାତ୍ମାଙ୍କ ରହିଛନ୍ତି। ପରସ୍ୟ ଦମକଟୁ ହିଁ ହିଂସା କେନାଶ୍ୟ କଳ୍ପତେ, ତେଣୁ ଭଗବାନରୁ ବିନାଶ କରନ୍ତି ଦମକଟୁ, ସେ ଦଣ୍ଡ ପ୍ରଧାନ କରନ୍ତି ଭଗବାନ କାହିଁକି ନା ତାଙ୍କର ମଙ୍ଗଳ କରିବା ପାଇଁ, ମଙ୍ଗଳ ଭଗବାନ ସବୁ ସମୟରେ ମଙ୍ଗଳମୟ। ତେଣୁ ବିଶ୍ୱନାଥଙ୍କୁ କହୁଛନ୍ତି କାହିଁକି ତାହେଲେ ଭଗବାନ କାହିଁକି ଦଣ୍ଡ ଦିଅନ୍ତି, ସେଥିପାଇଁ ଏ ଶବ୍ଦଟି କୁହାଗଲା। ତରି କେମିତି ଯତ୍ କ'ଣ ସ୍ୱଦ୍ୱେଷେଣ ଶିଶୁପାଳାଧୀନ ହିନନ୍ତି, ଏ ପ୍ରଶ୍ନ ହେଉଛି ଯଦି ଭଗବାନଙ୍କ ଉପରେ କିଛି ପ୍ରଭାବ ପଡ଼େ ନାହିଁ ତାହେଲେ ଶିଶୁପାଳନ କାହିଁକି ସେ ହତ୍ୟା କଲେ ନା ତତ୍ର, ସେଥିପାଇଁ ଏ କଥାକୁ ଦମ କର୍ତ୍ତୁ ସେ ଯଦି ଦଣ୍ଡ ପ୍ରଦାନ କରନ୍ତି ତାଙ୍କର ମଙ୍ଗଳ ଉଦ୍ଦେଶ୍ୟରେ କରନ୍ତି। ଦମକୁଟି ହିତାର୍ଥ ହେବ ଦଣ୍ଡମ ପୂର୍ବତଃ ତସ୍ୟ ସର୍ବ ଶ୍ରୁତ୍ୱା ଯଦି ଭାବ, ସମସ୍ତଙ୍କୁ ଶୁଦ୍ଧ ନା ଛୋଟ ପିଲା ସେ ଚାହୁଁନି ଖାଇବ ନାହିଁ, ଜାଣିନି ତା'ର ଔଷଧ ପିତା ରହିଛି ଖାଇବ ନାହିଁ, କିନ୍ତୁ ତଥାପି ପିତା ତାକୁ ସେ ଔଷଧ ଦେବେ, ପିତା ଔଷଧ ହେଲେ ମଧ୍ୟ ଦେବେ, କେତେବେଳେ ତାକୁ ଚୁମ୍ବନ କରିବେ କେତେବେଳେ ତାକୁ ତାଡ଼ନ କରିବେ, ପିଲାର କେମିତି ମଙ୍ଗଳ ହେବ ତାଙ୍କର ପିତାମାତା ଅଭିଭାବକ ମାନେ ଜାଣନ୍ତି, ତେଣୁ ପିଲା ଜାଣି ନାହିଁ ତାର କେଉଁଥିରେ ମଙ୍ଗଳ ହେବ, ସେ ଭାବୁଛି ମୁଁ ଖେଳିବାରେ ମୋର ମଙ୍ଗଳ। ପ୍ରଭୁପାଦ ମହାରାଜ କହନ୍ତି ଯେତେବେଳେ ଛୋଟ ପିଲା ଥିଲେ ପ୍ରଭୁପାଦ ମହାରାଜ ଚାହାନ୍ତି ନାହିଁ ସ୍କୁଲକୁ ଯିବା ପାଇଁ, କିନ୍ତୁ ତାଙ୍କର ପିତା ଗୌରମନ୍ଦ ପ୍ରଭୁ ସେ କହନ୍ତି ଠିକ ଅଛି ଯାହା କରୁ ସେ କରୁ, କିନ୍ତୁ ମା' ଯେଉଁ ରହିଛନ୍ତି ମା' ତାଙ୍କୁ ଜବରଦସ୍ତି ନେଇକି ସ୍କୁଲ ପଠାଇବେ, ତାଙ୍କର ଯେଉଁ ଥିଲେ ସର୍ଭାଣ୍ଟ ଥିଲେ ଗୋବିନ୍ଦ ଗୌରାଙ୍ଗ ଦ୍ୱାରା ନେଇକି ସ୍କୁଲକୁ ଯିବେ। ଛୋଟ ପିଲା ଜାଣନ୍ତି ନାହିଁ କେଉଁଥିରେ ତାଙ୍କର ମଙ୍ଗଳ, କିନ୍ତୁ ତାଙ୍କ ପିତାମାତା ଜାଣନ୍ତି କେଉଁଥିରେ ତାଙ୍କର ମଙ୍ଗଳ ହେବ, କିନ୍ତୁ ଭଗବାନ ସେଭଳି ଭାବରେ ଆମର କେଉଁଥିରେ ମଙ୍ଗଳ ହେବ ସେଇଟା କରିବେ। ତେଣୁ ଏଇ ଯେଉଁ ପ୍ରଭୁପାଦ ମହାରାଜ ସେଇଟା ମଧ୍ୟ ତାଙ୍କ ଭାବାର୍ଥରେ କହୁଛନ୍ତି ଯେ ଭଗବଗୀତାରେ ଶ୍ରୀକୃଷ୍ଣଙ୍କର ଉପଦେଶକୁ ଚରମ ଉପଦେଶ ବୋଲି ମନା କରାଯାଏ, ଭଗବାନ ଯାହା କହୁଛନ୍ତି ସେ ହେଉଛି ଶ୍ରେଷ୍ଠ ଜ୍ଞାନ ଦେଇଛନ୍ତି ପ୍ରଦାନ କରିଛନ୍ତି, କାରଣ ତାଙ୍କର ଶରୀର ଭୌତିକ ନୁହେଁ, ଆମ ଶରୀର ଭୌତିକ। ଭଗବଦ୍ଗୀତାରେ ଭଗବାନ କହିଲେ ନା ଜର୍ଜୁନ ଯେତେବେଳେ ପଚାରିଲେ ଭଗବାନ କହିଲେ ଚତୁର୍ଥ ଅଧ୍ୟାୟରେ ଏହି ଜ୍ଞାନ ମୁଁ ସୂର୍ଯ୍ୟ ଦେବତା ବିଭୂଷଣଙ୍କୁ ଦେଇଥିଲି, ବିଭୂଷଣ ତାଙ୍କର ପୁତ୍ର ମନୁ କହିଥିଲେ। ସେ କହିଲା ପରେ ଅର୍ଜୁନ ପ୍ରଶ୍ନ ପଚାରିଥିଲେ ପ୍ରଭୁ ଆପଣ ତ ମୋ ସାଙ୍ଗର ମୋର ସମବୟସ୍କ ଆଉ ସୂର୍ଯ୍ୟ ତ ବହୁତ ଆଗରୁ ଜନ୍ମ ହୋଇଥିଲେ, ତାହେଲେ ଆପଣ କେମିତି ତାଙ୍କୁ କହିଥିଲେ ତୁମେ ଜାଣି କଥା ଦେଇଛ ବିଜାନିଆ। ତେଣୁ ସେଠି ଭଗବାନ କହିଲେ ଅର୍ଜୁନ ଆମେ ମୁଁ ଏବଂ ତୁମେ ବହୁନି ମେ ବେଟି କାହାଣୀ ଆମେ ବହୁ ଜୀବନ ବିତେଇ ଦେଇଛେ, ତାନେ ବେଦ ସର୍ବାଣ ବ୍ୟକ୍ତ କରନ୍ତବ, ମୁଁ ସେସବୁ ଜାଣିଛି କିନ୍ତୁ ତୁମେ ଭୁଲି ଯାଇଛ। ପୂର୍ବଦ ମହାରାଜ ସେଠି ଭଗବାନ କହୁଛନ୍ତି ଆମର ଶରୀର ହେଉଛି ଭୌତିକ ଶରୀର, ସେଥିପାଇଁ ଆମେ ଭୁଲି ଯାଉଛୁ ପୂର୍ବଜନ୍ମ କଥା କ'ଣ ହେଇଥିଲା, କିନ୍ତୁ ଭଗବାନଙ୍କ ଶରୀର ଆଉ ସଚ୍ଚିଦାନନ୍ଦ ଶରୀର ସବୁକି ଜାଣନ୍ତି, ବେଦାଂଶ ଦେଇଥାନ୍ତି ସବୁ ଅତୀତ ସବୁ କହିପାରିବେ, ଭବିଷ୍ୟତ କଥା ମଧ୍ୟ ଭଗବାନ କହିପାରିବେ। ତେଣୁ ଭଗବାନ କଥାକୁ କୁହାଯାଏ ପରମ ଶୁଣୁଏ ପରମ ଗଛ, ଭଗବତୀ ଭଗବାନ କହିଲେ କି ଭଗବାନ କଥା ମଧ୍ୟ ଦିବ୍ୟ ଭୌତିକ କଥା ନୁହଁ, ଭୌତିକ ଶରୀର ଥିଲେ ଚାରୋଟି ଦୋଷ ନିଶ୍ଚୟ ରହିବ, ଯେଉଁ ଦୋଷ ରହିଛି ଭ୍ରମ ପ୍ରମାଦ ବିପ୍ରତିଷ୍ଠା କରଣାପାଠ ଏଇ ଚାରୋଟି ଦୋଷ ରହିଛି, ଏ ଦୋଷ ଭୌତିକ ଶରୀରରେ ରହୁଛି ବଦ୍ଧ ଜୀବନ ରହିଛି, ଭଗବାନଙ୍କର ବା ମୁକ୍ତଜୀବମାନଙ୍କର ନାହିଁ ସେସବୁ। କିନ୍ତୁ ଯେହେତୁ ଭୌତିକ ଶରୀର ନାହିଁ ଭଗବାନ ଶ୍ରୀକୃଷ୍ଣଙ୍କର, ତେଣୁ ତାଙ୍କର କୌଣସି ଦୋଷ ତ୍ରୁଟି ମଧ୍ୟ ନାହିଁ, ସେ ସର୍ବଦା ଚିନ୍ମୟ ଓ ଆନନ୍ଦମୟ। ତେଣୁ ଏ ଯେଉଁ ଦଣ୍ଡ ପ୍ରଦାନ କରନ୍ତି, ଇଏ ଆମର ମଙ୍ଗଳ ପାଇଁ ପ୍ରଦାନ କରନ୍ତି। ବଧିଜୀବ ପକ୍ଷରେ ଭଗବାନ କିମ୍ବା ତାଙ୍କ ଭକ୍ତଙ୍କର ନିନ୍ଦା କରିବା ଆଦୌ ମଙ୍ଗଳଜନକ ନୁହେଁ। କିନ୍ତୁ ଶ୍ରୀକୃଷ୍ଣ ଅତ୍ୟନ୍ତ କୃପାମୟ ହୋଇଥିବାରୁ ବଧଜୀବକୁ ଗୋଟିଏ ଜନ୍ମରେ ସମସ୍ତ ପାପକର୍ମ ପାଇଁ ଦଣ୍ଡ ପ୍ରଦାନ କରି ତାଙ୍କୁ ଭଗବତ ଧାମକୁ ଫେରାଇ ନିଅନ୍ତି। ଏ ଭଗବାନଙ୍କର କୃପା, ଦଣ୍ଡଟା ହେଉଛି ଭଗବାନଙ୍କ କୃପା। ଯେତେବେଳେ ଭଗବାନ କାଳିଆ ଦମନ ଲୀଳା କରୁଥିଲେ, ତାଙ୍କ ପତ୍ନୀମାନଙ୍କୁ ସେ କଥା କହିଥିଲେ, ନ୍ୟାୟ କି ଦଣ୍ଡ, ପ୍ରଭୁ ଆପଣ ଯଦି ଦଣ୍ଡ ପ୍ରଦାନ କରୁଛନ୍ତି ନ୍ୟାୟ କରିଛନ୍ତି, ଏସବୁ କଥା ଆସିବ, ତାଙ୍କ ସ୍ତୁତିରେ ଆସିବ। ତେଣୁ ଏହିଭଳି ଭାବରେ ପରସ୍ପରକରେ କୁହାଯାଉଛି ଯେ ତସ୍ମାତ୍ ବୈରାନୁବନ୍ଧେନ ନିର୍ବୈରେଣ ଭୟେନ ବା ସ୍ନେହା କାମେନ ବା ଗୁଞ୍ଜା କଥଞ୍ଚିତ ନିକ୍ଷତେ ପୃଥକ। ତେଣୁ ଏହି ତସ୍ମାତ୍ ଶବ୍ଦ ବ୍ୟବହାର କରାଗଲା। ତସ୍ମାତ୍ କହିଲେ ସିଦ୍ଧାନ୍ତ ପ୍ରଦାନ କରାଯାଉଛି, ଆଉ ପୂର୍ବରୁ ସବୁ ବୁଝେଇଦେଲେ ଭଗବାନଙ୍କ ସେସବୁ ଚିନ୍ତାଧାରା ନାହିଁ, ଭଗବାନଙ୍କ କାର୍ଯ୍ୟ ସବୁ ଦିବ୍ୟ। ତେଣୁ ତସ୍ମାତ୍ ବୈରାନୁବନ୍ଧେନ, ବୈରବ ଶତ୍ରୁ ଭାବରେ ବୈରାନୁବନ୍ଧେନ ନିର୍ବେରେଣ ଭୟେନ ବା ନିର୍ବେରେଣ ଭକ୍ତ, ଭକ୍ତ ଭଗବାନଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି ନାହିଁ, ଯେଉଁମାନେ ଅଭକ୍ତ ସେମାନେ ଭଗବାନଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି। ତେଣୁ ବା ଯେଉଁମାନେ ଭୟ କରୁଛନ୍ତି, ଯେମିତି କଂସ ସବୁବେଳେ ଭୟ କରୁଥିଲା, ଭୟ ନେବା ସ୍ନେହ କାମେ ନେବା, ସ୍ନେହ ଯେଉଁମାନେ ଭଗବାନଙ୍କର ବଂଶର ରହିଛନ୍ତି, ଯୁଧିଷ୍ଠିର ମହାରାଜ ଇତ୍ୟାଦି ବୃଷ୍ଣି ବଂଶ, ସେମାନେ ସ୍ନେହରେ ଭଗବାନ ସହିତ ଯୁକ୍ତ ହୋଇଥିଲେ, ନିଜର ବଂଶର ଲୋକ ସିଏ, ତାଙ୍କ ପ୍ରତି ସ୍ନେହ ରହିଥିଲା। ବା କାମେନ, କାମେନ ଗୋପୀମାନଙ୍କର ଯେଉଁ ପ୍ରେମକୁ କାମ ବୋଲି କୁହାଯାଏ, ଏ ହେଉଛି କାମ ନୁହଁ, ଇଏ ହେଉଛି ପରମାର୍ଥିକ କାମ। କାମ ଯେଉଁ ଆମର ରହିଛି ନା, ଯେଉଁମାନେ ଦୀକ୍ଷା ନେବେ ଗାୟତ୍ରୀ କାମ, ଗାୟତ୍ରୀ ରହିଛି, ଇଏ ପ୍ରକୃତ କାମ, ପ୍ରକୃତ କାମ ହେଉଛି ସେଇଟା। କାମ ଏବଂ ପ୍ରେମ ଭିତରେ ତଫାତ ରହିଛି, ପ୍ରକୃତ କାମ ହେଉଛି ଅପ୍ରାକୃତ କାମ, ସେ ହେଉଛି ପ୍ରେମ। ଭୌତିକ ଜଗତର କାମ ଇଏ ହେଉଛି କାମ। ତେଣୁ ଯୁଞ୍ଜିଆ କଥଞ୍ଚିତ ନେକ୍ଷତେ ପୃଥକ, ଯେକୌଣସି ଉପାୟରେ ଏଥିରେ କୌଣସି ତଫାତ ନାହିଁ, ଯେକୌଣସି ଉପାୟରେ ଯଦି ଭଗବାନ ସବୁ ଯୁକ୍ତ ହୋଇଗଲେ ତାହେଲେ ସେ ପରମଗତି ଲାଭ କରିବେ। ତେଣୁ ଏଠି ତାଙ୍କର ଭାବାର୍ଥରେ ବିଶ୍ୱନାଥ ତାକୁ କହୁଛନ୍ତି, ବହୁତ ବଡ଼ ଭାବାର୍ଥ ଦେଇଛନ୍ତି। ତେଣୁ ନିନ୍ଦା ଆଦି କ'ଣ, ନିନ୍ଦା ହିଁ ଦ୍ୱିବିଧା, ଯେଉଁ ନିନ୍ଦା କରାଯାଉଛି ଏ ମଧ୍ୟ ଦ୍ୱିବିଧା ରହିଛି। ରାଧାରାଣୀ ଗୋପୀମାନେ ମଧ୍ୟ ଭଗବାନ ନିନ୍ଦା କରନ୍ତି, ସେଥିପାଇଁ ବିଶ୍ୱନାଥ ଚତୁର୍ଥୀ ଠାକୁର ତାଙ୍କର ଆଶ୍ରୟ ଦେଉଛନ୍ତି। ଗୋଟେ ହେଉଛି ଆନୁକୂଲ୍ୟମୟୀ, ଗୋଟେ ଆନୁକୂଲ୍ୟମୟୀ ରାଧାରାଣୀ ଗୋପୀମାନେ ଯେଉଁ ଭଗବାନଙ୍କୁ ନିନ୍ଦା କରନ୍ତି, ଭଗବାନଙ୍କୁ ଗାଳି ଦିଅନ୍ତି, ଭଗବାନ ସେଥିରେ ଆନନ୍ଦିତ ହୁଅନ୍ତି, ଚୈତନ୍ୟ ଚରିତ୍ରଙ୍କୁ ବର୍ଣ୍ଣନା କରାଯାଇଛି। ପ୍ରିୟା ଯଦି ମାନ କରି କରେ ବର୍ଷନ ବେଦ ସ୍ତୁତି ହୋଇତେ ହରେ ସେଇ ମୋର ମନ, ବେଦରେ ସ୍ତୁତି କଲେ ଭଗବାନ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। କିନ୍ତୁ ଗୋପୀମାନେ ରାଧାରାଣୀ ଚରିତ୍ରଙ୍କୁ ନିନ୍ଦା କରନ୍ତି, ମାନ କରି କରେ ବର୍ଷନ ବର୍ଷନା କରନ୍ତି, ଭଗବାନ ବହୁତ ଆନନ୍ଦିତ ହୋଇଯାଆନ୍ତି। କାରଣ ଏହି ନିନ୍ଦା ହେଉଛି ଦୁଇ ପ୍ରକାର ରହିଛି, ଗୋଟେ ହେଉଛି ଆନୁକୂଲ୍ୟମୟୀ, ଗୋଟେ ହେଉଛି ପ୍ରତିକୂଲ୍ୟମୟୀ। ଯେତେବେଳେ ଆମର ଗୀତା ଯେଉଁ ରହିଛି ରାଧାରାଣୀ ଯେତେବେଳେ ଭଗବାନ ପଠେଇଥିଲେ ଦଶମ ସ୍କନ୍ଧ 47 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଯେତେବେଳେ ପଠେଇଥିଲେ ଉଦ୍ଧବଙ୍କୁ ବୃନ୍ଦାବନ ପଠେଇଥିଲେ ନିଜର ସନ୍ଦେଶ ପ୍ରଦାନ କରି, ସେତେବେଳେ ଯେତେବେଳେ ରାଧାରାଣୀଙ୍କ ପାଖକୁ ଯାଇଛନ୍ତି, ରାଧାରାଣୀ ଯେଉଁ କଥା କହିଛନ୍ତି ତାକୁ ଭ୍ରମର ଗୀତ ବୋଲି କୁହାଯାଏ, ସେ ରହିଛି ତାର ସବୁ ଆମେ ବୁଝିପାରିବା ନାହିଁ, ସେସବୁ ଜିନିଷ ରହିଛି। ତା ବିଶେଷ ଭାବରେ ଦଶମ ସ୍କନ୍ଧ 47 ଅଧ୍ୟାୟ 17 ଶ୍ଳୋକରେ ରାଧାରାଣୀ କଥାଟି କହିଛନ୍ତି ଯେ ସିଏ ହେଉଛନ୍ତି କ'ଣ, ସିଏ ହେଉଛନ୍ତି ବହୁତ ଲମ୍ପଟ, ସିଏ ହେଉଛନ୍ତି ବହୁତ ନିଷ୍ଠୁର, ଏଭଳି ଭାବରେ ଭଗବାନଙ୍କୁ ଗାଳି ଦେଇଛନ୍ତି ସିଏ। ସେ ବିଶେଷ ଭାବରେ ତିନୋଟି ଉଦାହରଣ ଦେଇଛନ୍ତି, ରାମଚନ୍ଦ୍ର ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ, କିନ୍ତୁ ମର୍ଯ୍ୟାଦା ଲଙ୍ଘନ କରିଦେଇଛନ୍ତି, ବାଳିକୁ ହତ୍ୟା କରିଛନ୍ତି। କିଭଳି ହତ୍ୟା କଲେ, ଗୋଟେ ଯେମିତି ବ୍ୟାଧ ହତ୍ୟାକାରେ ପଛପଟୁ ହତ୍ୟା କରିଛନ୍ତି, ସାମ୍ନାପଟେ ଆକ୍ରମଣ କରିନାହାନ୍ତି, ପଛପଟୁ ହତ୍ୟା କରିଛନ୍ତି। ଅବଶ୍ୟ ଏଇଟା ହେଉଛି ଆନୁକୂଲ୍ୟ ନିନ୍ଦା, ଭଗବାନ ଯେଉଁ କରିଛନ୍ତି ମର୍ଯ୍ୟାଦା ହାନି ହେଇନି ଭଗବାନଙ୍କର, ଭଗବାନ କହିବେ ରାମାୟଣରେ ବର୍ଣ୍ଣନା କରାଯାଇଛି, ତୁମେ ବଧ ଯୋଗ୍ୟ, ସେଥିପାଇଁ ମୁଁ ବଧ କଲି। ଏବଂ ଶୂର୍ପଣକାର କର୍ଣ୍ଣ ଓ ନାସିକ ଉଚ୍ଛେଦନ କଲେ, ଶୂର୍ପଣକାର କର୍ଣ୍ଣ ନାସିକ ଉଚ୍ଛେଦନ କଲେ ଭଗବାନ ରାମଚନ୍ଦ୍ର। ଏପଟେ ଶୂର୍ପଣକା ଭଗବାନ ମର୍ଯ୍ୟାଦା ଲଙ୍ଘନ କରିନାହାନ୍ତି, ଏକ ପତ୍ନୀ ପଦ ଯେଉଁ ଧାରଣ କରିଥିଲେ ତେଣୁ ସେ ଦୁଇ ପତ୍ନୀ କିମ୍ବା ଅନ୍ୟ ବହୁ ପତ୍ନୀ ଗ୍ରହଣ କରିନଥିଲେ। ଏମିତି ଭଗବାନ ନୃସିଂହଦେବଙ୍କରୁ ଏ କଥା ଆସୁଛି, ନୃସିଂହଦେବ ପାଖରେ ଭଗବାନଙ୍କ ଲୋଭ ଆସିଯାଇଛି। ଭଗବାନ ପ୍ରହ୍ଲାଦ କୋଳରେ ବସେଇ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଭାବୁଛନ୍ତି ପିତାର ଆନନ୍ଦ ମୁଁ ପାଇପାରୁଛି କିନ୍ତୁ ପୁତ୍ରର ଆନନ୍ଦ କିଭଳି ମୁଁ ଜାଣିପାରିଲେ ନାହିଁ, କାରଣ ସେ କୌଣସି ପିତାକୁ ଗ୍ରହଣ କରିନଥିଲେ, ସମ୍ଭବରୁ ଆସିଥିଲେ। ତେଣୁ ପରବର୍ତ୍ତୀ ତ୍ରେତାୟୁଗରେ ଭଗବାନ ରାମଚନ୍ଦ୍ର ରୂପରେ ଆସି ଦଶରଥ କୈଶଲ୍ୟାଙ୍କୁ ପିତାମାତା କରିକି ଆସିଥିଲେ, ତେଣୁ ପୁତ୍ରର ସୁଖ ସେ ପ୍ରାପ୍ତ ହୋଇଗଲେ। କିନ୍ତୁ ସେଠି ମଧ୍ୟ ତାଙ୍କର ଗୋଟେ ଲୋଭ ରହିଲା, ସେ ଲୋଭ ରହୁଛି ଗୋଟିଏ ପତ୍ନୀ ପ୍ରତି ଧାରଣ କରିଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ। ତେଣୁ ଭଗବାନ କୃଷ୍ଣ ଅଞ୍ଚଳରେ ଆସିଲେ, ଦ୍ୱାପର ଯୁଗରେ ସେ ବହୁ ପତ୍ନୀ ଗ୍ରହଣ କଲେ ଏବଂ ସେଠି ମଧ୍ୟ ତାଙ୍କର ଗୋଟେ ଲୋଭ ରହିଗଲା, ସେଇଟା ମହାପ୍ରଭୁ ଉପରେ ଆସି ସେ ଲୋଭ ପୂର୍ଣ୍ଣ ଭାବରେ ତାଙ୍କର ସନ୍ତୁଷ୍ଟ ହେଇଛନ୍ତି। ସେ ରାଧାରାଣୀଙ୍କର ଯେଉଁ ଭାବ ସେଇଟା କିଭଳି ସେ ଜାଣିପାରିନଥିଲେ। ଯାହା ହଉ, ଭଗବାନ ରାମଚନ୍ଦ୍ର ଏଇ ଯେଉଁ ସୁପର୍ଣ୍ଣକାର କର୍ଣ୍ଣ ନାସିକ ଛେଦନ କରିଥିଲେ ଲକ୍ଷ୍ମଣଙ୍କ ଦ୍ୱାରା, ପରେ ସେହି ସୁପର୍ଣ୍ଣଖା ଆସି ତାଙ୍କର କାମନା ପୂର୍ଣ୍ଣ କରିଛନ୍ତି ଭଗବାନ କୃଷ୍ଣଚନ୍ଦ୍ର, ସେ ଆସିଥିଲେ କୁବଜା ରୂପରେ ଆସିଥିଲେ, ତେଣୁ ତାଙ୍କର ମନସ୍କାମନାକୁ ସେ ପୂର୍ଣ୍ଣ କରିଥିଲେ। ଏବଂ ବାମନ ଦେବଙ୍କ କଥା ରାଧାରାଣୀଙ୍କୁ ଭଗବାନଙ୍କୁ ଗାଳି ଦେଉଛନ୍ତି, ଏଇ ତିନୋଟି ଦୃଷ୍ଟାନ୍ତ ଦେଇଛନ୍ତି। ରାମଚନ୍ଦ୍ର ବାଳିକୁ ହତ୍ୟା କରିଥିଲେ, ସୁପର୍ଣ୍ଣଖା କର୍ଣ୍ଣ ନାସିକୁ ଛେଦନ କରିଥିଲେ, ବାମନ ଦେବ ବଳିକୁ ବନ୍ଧନ କରିଥିଲେ, ବଳି ସବୁକିଛି ଦେଇଦେଲା ପରେ ମଧ୍ୟ ତାଙ୍କୁ ବନ୍ଧନ କରିଥିଲେ। ଏସବୁ ହେଉଛି ଆନୁକୂଲ୍ୟମୟୀ ନିନ୍ଦା, ଏଥିରେ ଭଗବାନ ବହୁତ ଆନନ୍ଦିତ ହୁଅନ୍ତି। ଆଉ ଗୋଟେ ହେଉଛି ପ୍ରାତିକୂଲ୍ୟମୟୀ ନିନ୍ଦା, ଯେଉଁଟାକ ପୁଣି ଦୁଇ ଭାଗ ବିଭକ୍ତ, ଗୋଟେ ହେଉଛି ଭଗବତ ଅଭିନିବେଶ, ଭଗବତ ଅନଭିନିବେଶ। ତେଣୁ ଇଏ ଯେଉଁ ଶିଶୁପାଳ ଇତ୍ୟାଦି ମାନଙ୍କୁ ଦତ୍ତପକ୍ଷ ଇତ୍ୟାଦି ଭଗବାନ ନିନ୍ଦା କରୁଥିଲେ, ତାଙ୍କର ଅଭିନିବେଶ ଥିଲା, ସବୁବେଳେ ପାଇଁ ସେ ଚିନ୍ତା କରୁଥିଲେ ଭଗବାନଙ୍କୁ। କିନ୍ତୁ ଅନ୍ୟମାନେ ବେଣ ଯେଭଳି ତାଙ୍କର ଅଭିନିବେଶ ନଥିଲା, ଏ ପ୍ରଶ୍ନ ପଚାରିଥିଲେ ନା ବେଣ କାହିଁକି ନକୁ ଗଲେ, ଇଏ କାହିଁକି ଶରୀରରେ ମୁକ୍ତି ପାଇଲେ, ତା'ର କାରଣଟା ହେଉଛି ଏଇଠି। ତେଣୁ ପରବର୍ତ୍ତୀ ସାତଟି ଶ୍ଳୋକରେ ସେସବୁ ବର୍ଣ୍ଣନା କରାଯିବ, ସାତଟି ଶ୍ଳୋକରେ ସେଟାକୁ ବର୍ଣ୍ଣନା କରିଛନ୍ତି ନାରଦମୁନି, ପ୍ରଶ୍ନ ଉତ୍ତର ଦେଉଛନ୍ତି। ତେଣୁ ସତେଇଶ ଶ୍ଳୋକ କୁହାଯାଉଛି, ପ୍ରଭୁପାଦ ମହାରାଜ କହିଛନ୍ତି ଏ ଯେଉଁ ହିରଣ୍ୟକଶିପୁ ନିଜର ପୁତ୍ର ପ୍ରହ୍ଲାଦକୁ ଦ୍ୱେଷ କରୁଥିଲେ ମଧ୍ୟ ତାହା ସେ ସବୁବେଳେ ଚିନ୍ତା କରୁଥିଲେ, ସେ ଭଗବାନ ଚିନ୍ତା କରୁନଥିଲେ କିନ୍ତୁ ପୁତ୍ରକୁ ଚିନ୍ତା କରୁଥିଲେ, ତେଣୁ ଭଗବାନ ଦ୍ୱାରା ସେ ଉଦ୍ଧାର ପ୍ରାପ୍ତ ହେଲେ, ଅଭିନିବେଶ ଆସୁଛି। ତେଣୁ ସତେଇଶ ଶ୍ଳୋକରେ କୁହାଯାଉଛି ଯେ ଯଥା ବୈରାଣ ବନ୍ଧେନ ମର୍ତ୍ତ୍ୟ ତନ୍ମୟତା ମିଆ ନ ତଥା ଭକ୍ତି ଯୋଗେ ଇତିମେ ନିଶ୍ଚିତା ମଧ୍ୟ। ଇଏ ଗୋଟିଏ ଅଦ୍ଭୁତ କଥା ନାରଦମୁନି କହୁଛନ୍ତି, ନାରଦମୁନି କହୁଛନ୍ତି ଯଥା ବୈରାଣ ବନ୍ଧେନ ଶତ୍ରୁଭାବରେ, ବୈରକେଡ଼ ଶତ୍ରୁ, ଏହି ଶତ୍ରୁଭାବରେ ମର୍ତ୍ତ୍ୟ ତନ୍ମୟତା ମିଆ, ମର୍ତ୍ତ୍ୟ ବା ଜୀବମାନେ ମନୁଷ୍ୟମାନେ ଶତ୍ରୁଭାବରେ ଯେଭଳି ଭାବରେ ତନ୍ମୟତା ପ୍ରାପ୍ତ ହୋଇପାରିବେ, ନ ତଥା ଭକ୍ତି ଯୋଗେ, ନା ଭକ୍ତି ଯୋଗରେ ସେ ତନ୍ମୟତା ଜଣେ ପ୍ରାପ୍ତ ହୋଇପାରିବ ନାହିଁ। ସାଧାରଣତଃ ଅନ୍ୟମାନେ ଭାବିବେ ନାରଦମୁନି କେତେ ଏମିତି କହିଦେଉଛନ୍ତି, ଏମିତି ଥଟା ପରିହାସ କରୁଛନ୍ତି, ନାରଦମୁନି ନା ଇତିମେ ନିଶ୍ଚିତା ମତି, ଇଏ ମୋର ନିଶ୍ଚିତ, ଏ ନିଶ୍ଚିତ ଏଇଟା ମୋ ମତି, ଏଥିରେ ନିଜେ କୌଣସି ସନ୍ଦେହ ନାହିଁ। ଶତ୍ରୁଭାବରେ ଯେଭଳି ଭଗବାନଙ୍କ ସହିତ ଯୁକ୍ତ ହୋଇପାରିବେ, ଅଭିନିବେଶ ହୋଇପାରିବ, ସେଭଳି ଭକ୍ତିଭାବରେ ହୋଇପାରିବ ନାହିଁ ବି କହିଦେବେ। ତେଣୁ ଆର ସବୁ ଟୀକା ଦରକାର ହେଉଛି ବୁଝିବା ପାଇଁ ସତୀଶ ଶ୍ଳୋକରେ ଯେଉଁ କହିଲେ ତାର ଅର୍ଥ ବିଶ୍ୱନାଥ ଚତୁର୍ଠାକୁ ଭାବାର୍ଥ କହୁଛନ୍ତି। যে ভাবমার্গে ভাব এ ভাবার কথা ভাবমার্গেষু অতিবন্ধ্যো বসুদেবাদিনা বাৎসল্য সখ্যাদি বসুদেব ইত্যাদি মানে ভাবমার্গরে ভাবমার্গরে ছিলে ভাবভক্তি ছিলা তেণু এ বাৎসল্য সখ্য এমানে এমানে যেমানে যদি নিন্দারে এ স্থান প্রাপ্ত হচ্ছে বৈরভাবক্তি হয়ে পারবে তাহলে বিশ্বনাথ ঠাকুর সেটা উঠাইলে সে কথাটি উঠাইলে যদি বৈরভাবরে এটা হয়ে পারিব তাহলে বাৎসল্য ভাবে কম না হব কি মূত তারা সেপরে কুয়াগলা নন্দাদীন আত্যন্তিক আত্যন্তিক অভিনিবেশ প্রতিক্ষণা অতি কণ ভূম সম্পাদক সস ইতি অনুধ্বনি বসুদেবঠার নন্দ নন্দ মহারাজ ইত্যাদি সে আহরি উন্নত স্তরের তা কথা কম কহবা তেন অর্বাচনাপি শ্রী নন্দাদি ভাবানুসারেণ বাৎসল্যাদি বাৎসল্যাদি ভাবে অপ্সুনা রাগানুগভক্তি বৈধভক্তে সকাশাৎ উৎকর্ষ ইতি ধ্বনি অনুধ্বনি বৈধভক্তির উন্নত স্তর হচ্ছে রাগানুগ ভক্তি সে সব উন্নত স্তর রাগানুগ ভক্ত স্তরের লে তেণু প্রভুপাদ মহারাজ মধ্যে তাঁর ভাবার্থে কৌশল যে যে কহিলে নারদমুনি যে কহিদেলে ভক্তি আমি কহবা তাহলে নারদমুনি ভাই ভক্ত সে কহিলে শত্রুভাবের শ্রেষ্ঠ গতি প্রাপ্ত হয়ে পারবে তাহলে আমি কাই ভক্তি ভাব করা তেণু প্রভুপাদ মহারাজ বুঝুছেন সেইটা কৃষ্ণ ভাবনা মগ্ন হওয়া যেপরিক সে নিজের অক্ষমতা অনুভব করছেন কারণ এই যে শিশুপাল যেভাবে ভাবে ভগবান চিন্তা করলে নারদমুনি ভাবুলে সেভাবে ভাবে ভগবান চিন্তা করুনা যে অক্ষম বলে ভাবুলে কিন্তু তার অর্থ এ নুহে যে শ্রীকৃষ্ণকর শত্রু মানে শ্রীকৃষ্ণকর শুদ্ধ ভক্ত মানুষের মহা তেণু নারদমুনি এই শ্লোকরে পরোক্ষ ভাবে সেই সেবার প্রশংসা করছেন পরোক্ষ ভাবে সে সকলে ভগবান সহ যুক্ত হচ্ছেন না যা হলে বি এই সাতটি শ্লোক সেটা বর্ণনা করা যাচ্ছে তেণু অঠেইশ অনত্রিশ এই দুটি শ্লোকে কৌশল উদাহরণ দৌরান উদাহরণ দৌরান কীট পেশ স্কুতারুদ্ধ কুড়িয়ানাগম তখন স্মরণ সংগ্রহ ভয় যোগেন বিন্দতে তৎস্বরূপতা এবং কৃষ্ণে ভগবতী মায়া মনোজ ঈশ্বরে বৈরেণ কৌতক আহ্বান স্তম আপু অনুচিন্তয়া উদাহরণ দৌরান নারদমুনি কীট যে রয়েছে গোটে কীট রয়েছে গোটে ভ্রমণ সে পোটকে ঘুরে আসি তাকে বন্দী করিদিয়ে আপনি দেখবে গোটে ঘরে সব বন্দী করে রখাই থাকে সে গোটে ঘরটে করিদিয়ে তা ভিতরে থাকব সে কীটটা তা ভিতরে রুদ্ধ হয়ে তা ভিতরে রয়েকি কুটিয়া তা অনুস্মরণ এত ভয় করুব সে ভ্রমণকে সংগ্রাম তাকে দ্বেষ করুব এবং ভয় করুব এই এইভাবে চিন্তা করি করে সে মধ্যে সেই ভ্রমণ প্রাপ্ত হয়ে যায় রয়েছে কারণ জানিছে কি না জানিছে এটা রয়েছে উদাহরণ রয়েছে তেণু সেইভাবে ভাবে এবং কৃষ্ণে ভগবতী মায়া মনোজ ঈশ্বরে তেণু এই কৃষ্ণ ইয়ে হচ্ছেন ভগবান এই মায়া রূপে আসছেন মনুষ্য রূপ ধারণ করছেন সে হচ্ছেন ঈশ্বর সে পরমেশ্বর তাঁক বলে যদি বৈরেণ তাহলে যদি বৈর শত্রুভাবে তেমন চিন্তা কলা তাহলে সে পূত পাপমান তার সমস্ত প্রকার দোষর সমস্ত পাপর সে মুক্ত হয়ে তম আপু অনুচিন্তয়া ভগবানকে সে প্রাপ্ত হয়ে কারণ সে সবুলে ভগবান চিন্তা করছেন সবুলে ভগবান চিন্তা করছেন তেণু এটি কুযাচ্ছি বিশ্বনাথ ঠাকুর ভাষায় কৌশল যে তত্র বৈরভাবতা মধ্যে কেচি শিশুপালাদেহ সারুপ্য মাপু ইতি সদৃষ্টান্ত মায় আমি যে কহিলে বৈরভাবরে দুই প্রকার রয়েছে গোটে প্রতিকূল ভাব গোটে অনুকূল ভাব এই প্রতিকূল ভাব মধ্যে দুই প্রকার রয়েছে গোটে হচ্ছে অভিনিবেশ থাইকি প্রতিকূল চিন্তা করবে গোটে অন অভিনিবেশ নথাই তেমন শিশুপাল সবুলে চিন্তা করবে অভিনিবেশ বেণবেশ অভিনিবেশ নথিলা তেমন এখানে সে উদাহরণ দৌরান শিশুপাল কমিটি সবুলে চিন্তা করছিলা উদাহরণ দৌরান এই কীটর উদাহরণ দৌরান এই কীটর সবুলে চিন্তা করে সে ভ্রমর লোক প্রাপ্ত হচ্ছেন তেণু प्रभुपाद महाराज मध्ये तांका भावार्थरे शिक्षा कहिसेंती भगवान भगवद्गीतार श्लोक को उद्धार करसेंती भगवान चतुर्थ अध्याय चौदह श्लोक कहिसेंती भीतराग भय क्रोध मनमय मान उपासिता बहुभो ज्ञान तपसा पूजा मन भाव मगता जो मैंने राग भय क्रोध रु मुक्त ही भगवान को उपासना करसेंती एगुड़ी भाव अनेक भगवान रूप प्राप्त होती भगवान भाव भगवान स्वरूप प्राप्त होती अभी चे शुद्राचार ये बड़े दुराचारी व्यक्ति यदि से भगवान को स्मरण कले भगवान को भजन कले साधु कहो तेणु जय काम द्वेषा भया स्नेहा यथा भक्ति स्वर मन आवेश तदंगीवा बहव तदगति गता नारी उदाहरण दौरानी ये भाव अनेक रही भगवान प्राप्त होती ये खाली गोटे कल्पना कथा थोरी जिनस प्राक्टिकाल जिनस यही भाव अनेक भगवान भगवान धाम प्राप्त होती कामा काम कहले काम द्वारा गोपी मान उदाहरण दि जाए कहले गोपी कथा कामा द्वेष द्वेष करुले शिशुपाल भगवान द्वेष करुले दत्तभक्त भगवान द्वेष करुले भय भय किए करुले कंस इत्यादि भगवान भय करुले सब स्नेह ये विष्णु वंश जो रही थे भगवान स्नेह वंशर लोक से यथा भक्ति स्वर मन आम भक्त से भगवान सब चिंता करुले तेणु आवेश तदगम होकर जदि किसी पाप कि यही भाव में भगवान अभिनिवेश द्वारा मन को आवेश कर बहुत स्तर गति कथा बहु व्यक्ति बहु साधु मुनि मैंने समस्ते भगवान प्राप्त होती बहुत स्तर गति कथा तेणु यही भाव में गोपाल महाराज भगवत कहते जे भगवान यह सब क्रीड़ा सब रही व्यक्ति श्रद्धा अंचाश कह विक्रीजन प्रदवीर इदम से विष्णु श्रद्धांत अनुसुनियाज भक्ति परा भगवती प्रतिलब्ध काम हृदुर्गम आशु अपनती अचिरेण धीर भगवान जो विश्वभाव प्रदुवान सहित जो विड़ा करते क्रीड़ा करते रास लीला इत्यादि यू जो मैंने श्रद्धा सहित परंपरार श्रवण करेंगे कीर्तन करेंगे से मैंने भगवान प्रति भक्ति लाभ करेंगे ତାଙ୍କ ହୃଦୟରେ ଯେଉଁ କାମ ରୋଗ ରହିଛି ସେ ଦୂର ହୋଇଯିବ ଏବଂ ସେମାନେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ ତେଣୁ ଯେତେ କହୁଛନ୍ତି ଗୋପ୍ୟ କାମ ସେ ଗୋଟେ ଆଉ ଟିକେ ସ୍ପଷ୍ଟ କରୁଛନ୍ତି କିଏ କାମରେ ଭଗବାନ ପ୍ରାପ୍ତ ହୋଇଥିଲେ ଗୋପ୍ୟ ଗୋପ୍ୟ କାମ ଭୟାତ୍ କଂସ କଂସ ସବୁବେଳେ ଭଗବାନ ଭୟ କରୁଥିଲା ଦେଶା ଚୈଜା ଦୟ ଲୋକ ଚୈଜ କହିଲେ ତିନି ରାଜା ଯଦି ରାଜ୍ୟର ରାଜା ଶିଶୁପାଳ ଏବଂ ଦନ୍ତବକ୍ର ଇତ୍ୟାଦି ଏମାନେ ସବୁବେଳେ ଦ୍ୱେଷ କରୁଥିଲେ ଭଗବାନଙ୍କୁ ସମ୍ବନ୍ଧ ବିସ୍ନେହ ବିଷ୍ଣୁଙ୍କର ଯେତେ ଅଛନ୍ତି ଉଦ୍ଧବ ଇତ୍ୟାଦି ଏମାନେ ଅକ୍ରୁର ଇତ୍ୟାଦି ଏମାନେ ଭଗବାନଙ୍କ ସହିତ ତାଙ୍କର ନିଜ ଲୋକ ସେମାନେ ସ୍ନେହରେ ସମ୍ବନ୍ଧରେ ଭଗବାନଙ୍କ ସହିତ ସମ୍ବନ୍ଧିତ ହୋଇଥିଲେ ସ୍ନେହ ଦୁୟମ ଦୁୟମ ସ୍ନେହ କହିଲେ ନାରଦମୁନି କହୁଛନ୍ତି ତିରିଶ ମାର ତୁମେ ସବୁ ସ୍ନେହରେ ଭଗବାନ ସବୁ ଯୁକ୍ତ ହେଇଛ ଭକ୍ତିଆ ବୟମ ବିଭୁ ଆମେ ସବୁ ଭକ୍ତମାନେ ଭଗବାନ ସହିତ ଭକ୍ତିରେ ଯୁକ୍ତ ହେଇଛେ ତେଣୁ କଥମ ବିନା ବେନସ୍ୟା ପଞ୍ଚାନାମ ପୁରୁଷଙ୍କ ପ୍ରତି ତସ୍ମା କେନାପି ଉପାୟନ ମହା କୃଷ୍ଣ ନିବେଶ ଏଠି ଯେଉଁ ଛଅଟି ଉପାୟ କୁହାଗଲା କି କାମରେ କି ଭୟରେ କି ଦ୍ୱେଷରେ କି ସମ୍ବନ୍ଧରେ କି ସ୍ନେହରେ କି ଭକ୍ତିରେ ଏ ଛଅଟି ରହିଛି କିନ୍ତୁ ସ୍ନେହ ଏବଂ ସମ୍ବନ୍ଧ ଗୋଟିଏ ରଖାଯାଇଛି ପାଞ୍ଚ କଥା କୁହାଗଲା ପାଞ୍ଚ ପ୍ରକାର ଭାବରେ କତମବିନ ବେନସ୍ୟା କୌଣସି ଉପାୟରେ ମଧ୍ୟ ବେଣ ଭଗବାନ ସବୁ ଯୁକ୍ତ ନଥିଲେ ଶିଶୁପାଳ ଯେଭଳି ଭାବରେ ଦ୍ୱେଷ କରି ସବୁବେଳେ ଚିନ୍ତା କରୁଥିଲା ବେଣ ସେମିତି କରିପାରୁନଥିଲା କଂସ ଯେପରି ଆସିନ ସମ୍ବିଷନ୍ ତିଷ୍ଠନ୍ ସବୁ ସମୟରେ କଂସ ଭଗବାନ ଚିନ୍ତା କରୁଥିଲା ସେଭଳି ଜଣ ଚିନ୍ତା କରିପାରୁନଥିଲା ତେଣୁ ତସ୍ମାତ୍ ତେଣୁ ଅନ୍ତିମରେ नारद मुनि ये सिद्धांत कहते तस्मात केना भी उपाय नहीं जे कौन से उपाय होना चाहिए मन उसने निवेश है हमारे मन को भगवान पकड़ लगे हरे कृष्णा 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 हरे 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 राम 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 हरे तेणु यही प्रश्न उत्तर जो युधिष्ठिर महाराज दे युधिष्ठिर महाराज भगवान प्रश्न कर आगे पढ़े से पाइले प्रश्न उत्तर पाइले कहीं बेण नर्कवती होते ये कहीं छाती जमी पाइले तेणु तापर कौन हे युधिष्ठिर मातृस्वश्रेय जय्यो दत्तवक्रस्थ पांडव पार्षद प्रवरो विष्णु विप्र शापा पदच्युत हे युधिष्ठिर महाराज ये तुमर जो माँ भौणी जी थे ये दुज पुह थे भौणी पुह मौसी पुह भाई मैंने सब युधिष्ठिर महाराज कृष्ण पिछसी पुह भाई तेणु एम चैत्य मैंने कहे ये शिशुपाल दंतवक्र एने दंतवक्र कथा से प्रश्न पचारे कि आस दत्तवक पर मार शिशुपाल मारला पर दंतवक को आस मार से भगवान जीवे वृंदावन जीवे से मथुरा आक्रमण कर दंतवक्र से अन्य पुराण वर्णना करागत ना कथा भगवान दंतवक को हत्या कर वृंदावन जीवे वृंदावन बास सहित कत मस रे दुई मस रे रही भगवत धाम पठे फेर द्वारा फेर भागवत वर्णना करें पुराण रही कथा जाऊ ये दत्तवक्र हत्या करेंगे इन्हें सब प्रकृत पार्षद प्रबर भगवान जितने पार्षद रही श्रेष्ठ दिजन थे पार्षद प्रबर विष्णु विष्णु पार्षद प्रबर थे कह पार्षद ना विष्णु पार्षद थे मुख्य पार्षद थे कितु विप्र शापा पदच्युत विप्र शापरे ब्राह्मण शापरे से पदर च्युत हो गए सी पदच्युत कथा जो शुणिले युधिष्ठिर महाराज प्रश्न पचारे दुई श्लोक दुई प्रश्न रही कीदृश कश्यप साप हरिदासा विमर्शन अश्रद्धेय विभाति हरे एकांतिना भव किभ कीदृश कश्यप साप कहार बा साप किए कौ ब्राह्मण देखिए साप केमी देने साप कहीं दे हरिदासा विमर्शन साधारण व्यक्ति नुहत हरिदास भगवान भक्त से मैंने भगवान पार्षद तर पतन होगा ये अश्रद्धेय भाती यहाँ तो मैंने विश्वास करें अश्रद्धेय अविश्वास भाई लगुच हरे एकांतिना भव ये हरि पार्षद पर्व बोली कौन एकांति भक्त एकांति भक्त भगवान से पतन हम जगत मान ये आम बहुत उन्नत गुरु मानते भितर चली द्वंद चली बैकुंठ पतन हुए कि ना आम शिशु तो गौरव से महाराज क्या कहे बैकुंठ को गले कह पतन हुए ना कि अनेक जन अच्छे ना बैकुंठ पतन हुए प्रकार महाराज कहते ये द्वंद चली युधिष्ठिर महाराज से क्या कहे हरे एकांति ना भव बैकुंठ लोक के पतन हम आप कहे भगवान कहते कथा जब दत्वा न निवर्तन दे तब धाम परम मम जो गले कि करती ना सी भगवान चित धाम चित जगत तेणु महाराज कहते देहे इंद्रियासु हिनाना वैकुंठ पूर्वासीना देह संबंध संबंध मेतद आख्यात नरसी तेणु वैकुंठ लोक जो मैंने अच्छा से मुक्त जीव भौतिक जगत आम सब बद्ध जीव आम शरीर एवं आम भितर तफात रही कि तफात न था देह इंद्रिय प्राण इत्यादि इन सब न था भौतिक प्राकृत शरीर से न था सब अप्राकृत वस्तु भगवान जो भाव सच्चिदानंद वस्तु से भाव में वैकुंठ पूर्वासीना वैकुंठ जो मैंने रोच मुक्त जीव देह संबंध संबंध मेत तेणु तक भौतिक शरीर सब भरी नुह शरीर ତାହେଲେ ସେ କେମିତି ଅଭିଶାପ ପ୍ରାପ୍ତ ହେଲେ ଏଇଟା ଗୋଟେ ବହୁତ ଭଲ ଭାବରେ କହୁଛନ୍ତି ଆଖ୍ୟାତ ମହାରାଜ। ତେଣୁ ଶ୍ରୀପଦ ମହାରାଜ ଶ୍ରୀପଦ ଭାଷାରେ କହିଛନ୍ତି ଯେ ପ୍ରାମାଣିକ ସୂତ୍ରରୁ ଜଣାଯାଇପାରେ ଜୟ ଏବଂ ବିଜୟକୁ ଏହି ଭୌତିକ ଜଗତରୁ ପ୍ରେରଣା କରାହୋଇଥିଲା ଏ ଭଗବାନଙ୍କର ଯୁଦ୍ଧ କରିବା ବାସନା ପୂର୍ଣ୍ଣ କରିବା ପାଇଁ। ଇଏ ହେଉଛି ମୂଳ କାରଣ, ଭଗବାନ ଚାହୁଁଥିଲେ ଏମାନେ ଆସନ୍ତି ତାଙ୍କ ସହିତ ଯୁଦ୍ଧ କରିବେ। ଆମେ ଶୁଣିଲେ ଗତକାଲି ଆଲୋଚନା କରିଥିଲେ ଭଗବାନ ଯୁଦ୍ଧ କରିଥିଲେ ହିରଣ୍ୟକଶିପୁ ସହିତ, ହିରଣ୍ୟକଶିପୁ ସେହି ପ୍ରକାର ଯୁଦ୍ଧ କରିଥିଲେ ତୃତୀୟ ସ୍କନ୍ଧରେ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏହି ତୃତୀୟ ସ୍କନ୍ଧରେ କେମିତି ଏ ଯେଉଁ ବୈକୁଣ୍ଠରେ ସପ୍ତମ ଦ୍ୱାରରେ ଏମାନେ ଥିଲେ ଦ୍ୱାରପାଳ ଜୟ ଏବଂ ବିଜୟ କେମିତି ତାଙ୍କର ପତନ ହୋଇଥିଲେ ଏ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା କଥା କହିଛନ୍ତି। ତେଣୁ ଆମେ ସେଇଟା ସଂକ୍ଷେପରେ କହିବା କାରଣ ଆମେ ବହୁତ ବିସ୍ତାର ପ୍ରସଙ୍ଗ ରହିଛି, ଆମକୁ କମ୍ ସମୟ ମିଳୁଛି, ତେଣୁ ସେଇଟାକୁ ଖାଲି ସଂକ୍ଷେପରେ କହିଦେବା। ତେଣୁ ଏ କଥା ଯେତେବେଳେ ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଲେ ନାରଦମୁନି ସାର ଉତ୍ତରରେ ସେ କଥାଟି କହିଲେ ଯେ କେମିତି ଏମାନେ ଥିଲେ ସପ୍ତମ ଦ୍ୱାର ବୈକୁଣ୍ଠ ଲୋକର ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଧରେ ପନ୍ଦର ଅଧ୍ୟାୟ ସେ ବର୍ଣ୍ଣନା କରାଯାଇଛି। ବ୍ରହ୍ମାଙ୍କର ଯେଉଁ ଚାରି ପୁତ୍ର ସନକ ସନାତନ ସନାତନ ସନତ କୁମାର ଏମାନେ ଯାଇଥିଲେ ତିନି ଜଗତ, ସେମାନେ ପ୍ରଥମେ ଥିଲେ ଜ୍ଞାନୀ ବ୍ରହ୍ମ ଚିନ୍ତନ କରୁଥିଲେ ସେମାନେ। ତେଣୁ ସେମାନେ ଯେତେବେଳେ ଗଲେ ବୈକୁଣ୍ଠର ଯେଉଁ ସୁନ୍ଦର ସୌନ୍ଦର୍ଯ୍ୟ ସବୁ ରହିଛି ସବୁ ଦେଖି ଦେଖି ଯାଉଛନ୍ତି, ଗୋଟିଏ ପରେ ଗୋଟିଏ ଗେଟ୍ ଯାଉଛନ୍ତି, ଚାରି କୁମାର ଏ ବ୍ରହ୍ମାଙ୍କର ପ୍ରଥମ ଚାରି ପୁତ୍ର ଏମାନେ ତାକୁ ବୟସ କୋଟି କୋଟି ବର୍ଷ ହେଲେ ମଧ୍ୟ ସେମାନେ ସବୁବେଳେ ପାଞ୍ଚ ବର୍ଷର ବାଳକ ବର୍ଷରେ ରହିଛନ୍ତି, ପାଞ୍ଚ ବର୍ଷ ବାଳକ ପୁଲର୍ଣ୍ଣ ରହିଛି, କୌଣସି ଡ୍ରେସ୍ ବସ୍ତ୍ର କୌଣସି ପରିଧାନ କରିନାହାନ୍ତି। ତେଣୁ ଏ ଗୋଟିଏ ପରେ ଗୋଟିଏ ଗେଟ୍ ଦେଇ ପାର ହେଇକି ଆସୁଛନ୍ତି, ଆଉ ଲାଷ୍ଟ ଗେଟ୍ ପାର ହେଇଗଲେ ଭଗବାନ ଦର୍ଶନ କରିବେ, ବହୁତ ଆଗ୍ରହରେ ଉତ୍ସକର ସହିତ ଦେଖୁଛନ୍ତି ଯାଉଛନ୍ତି, ଗୋଟେ ଗୋଟେ ଗେଟ୍ ପାର ହେଇକି ଯାଉଛନ୍ତି। ଏଇ ଯେଉଁ ଅପ୍ରାକୃତିକ ସୌନ୍ଦର୍ଯ୍ୟ ରହିଛି ତାକୁ ମଧ୍ୟ ଦେଖୁଛନ୍ତି, ବହୁତ ଆନନ୍ଦିତ ହେଉଛନ୍ତି ସେମାନେ। କିନ୍ତୁ ଯେତେବେଳେ ସପ୍ତମ ଗେଟ୍ ପାଖରେ ଆସି ପହଞ୍ଚିଗଲେ ଏଇ ଯେଉଁ ଥିଲେ ଦ୍ୱାରପାଳ ଦୁଇ ଜଣ ଜୟ ଏବଂ ବିଜୟ ସେ ତାଙ୍କୁ ବାଟ ରୋକିଦେଲେ, ନୋ ଏଣ୍ଟ୍ରି କରିଦେଲେ। ତାଙ୍କର ଏଇ ଯେଉଁ ଧାରଣାଟା ଆସିଲା ଏବଂ ଯେଉଁ କୋପ ହେଲା କ୍ରୋଧ ହେଲା ଏସବୁ ଭଗବାନଙ୍କ ଇଚ୍ଛା ରହିଛି। ତେଣୁ ଭଗବାନ ଏହାର ମୂଳ ପ୍ରକାର ତାର ମୂଳ କାରଣ ହେଉଛି ଏଭଳି ତାଙ୍କ ଅଟକିବା କଥା ନୁହଁ, କାହିଁକି ନା ଭଗବାନଙ୍କର ବିନା ଏସବୁ ଚାରି କୁମାର ଯେଉଁ ଅଭିଶାପ ଦେବେ ସେ ଯୁକ୍ତିଯୁକ୍ତ ଅଭିଶାପ ଦେବେ। ଏ ବୈକୁଣ୍ଠ ଲୋକ ଏଠି କୌଣସି କୁଣ୍ଠା ନାହିଁ, ଏଠି କୌଣସି ଦ୍ୱୈତ ଭାବ ନାହିଁ, ଦ୍ୱନ୍ଦ୍ୱ ଭାବ ନାହିଁ, ତୁମର କେମିତି ଆସିଲା ଏସବୁ ସେ ଯୁକ୍ତି କରିକି ସେ ସବୁ ଦେଇଛନ୍ତି, ସେ କଥା କହିଛନ୍ତି ଅଭିଶାପ ଦେଇଛନ୍ତି ଯେ ତୁମେ ଯେଉଁଠି ଦ୍ୱନ୍ଦ୍ୱ ରହିଛି ଦ୍ୱନ୍ଦ୍ୱ ଜାଗା ସେଇଠି ଯାଅ ତୁମେ। ତେଣୁ ଏଇଭଳି ଯେତେବେଳେ ଅଭିଶାପ ଦେଇଦେବେ ସେତେବେଳେ ଭଗବାନ ଆସି ପହଞ୍ଚିଯିବେ ବୈକୁଣ୍ଠରୁ, ଲକ୍ଷ୍ମୀ ଏବଂ ବିଷ୍ଣୁ ଲକ୍ଷ୍ମୀ ନାରାୟଣ ଆସି ପହଞ୍ଚିବେ, ତାଙ୍କ ପାଖରେ ପହଞ୍ଚିଯିବେ, ଭଗବାନ ଇଚ୍ଛାଟି ପୂର୍ଣ୍ଣ ହୋଇଗଲା, ତାଙ୍କ ଲୀଳା ହୋଇଗଲା, ତାପରେ ଯାହା ହେଉଛି ହଉ। ତେଣୁ ସେତେବେଳେ ସେ ପହଞ୍ଚିବେ ଚାରି କୁମାର, ତାଙ୍କ ପ୍ରତି କୃପା କରିଛନ୍ତି ଚାରି କୁମାର ପ୍ରତି, ଚାରି କୁମାର ସେମାନେ ବ୍ରହ୍ମଚିନ୍ତନ କରୁଥିଲେ, ଆଉ ଯେ ଭଗବାନ ଦର୍ଶନ କରିଦେଲେ ତୃତୀୟ ସ୍କନ୍ଧ ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯଶ୍ୟାରବିନ୍ଦ ନୟନ ସେ ପଦାରବିନ୍ଦ କିଞ୍ଜଳକ ମିଶ୍ର ତୁଳସୀ ମକରନ୍ଦ ବାୟୁ ଅନ୍ତର୍ଗତ ସ୍ୱ ବିବରଣ ଚକାର ତେଷା ସଂକ୍ଷୋଭ୍ୟମ ଭକ୍ତ ଦୁଷା ବିଚିତ୍ର କନ୍ୟ। ଯେଉଁ ବ୍ରହ୍ମଚିନ୍ତନ ଯେଉଁ ଆନନ୍ଦ ପ୍ରାପ୍ତ ହେଉଥିଲେ ଆଜି ଭଗବାନ ଦର୍ଶନ କରି ରୂପ ଦର୍ଶନ କରି ଯଶ୍ୟ ଅରବିନ୍ଦ ନୟନ ଏତେ ସୁନ୍ଦର ରୂପ ଆଜି ଦେଖିଲେ, ଏବଂ ପାଦ ଅରବିନ୍ଦ ପାଦପଦ୍ମ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛି ଭଗବାନଙ୍କର, ଏବଂ ପାଦପଦ୍ମରେ ଅର୍ପିତ ଯେଉଁ ମକର ତୁଳସୀ ରହିଛି, ତୁଳସୀ କିଞ୍ଜଳ ମିଶ୍ର ତୁଳସୀ, ସେ ଯେଉଁ ତୁଳସୀର ମକରନ୍ଦ ବାୟୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହନ୍ତି ଯେତେ ବାସନା ସବୁ ରହିଛି ସବୁଠୁ ଶ୍ରେଷ୍ଠ ବାସନା ହେଉଛି ତୁଳସୀର, କିନ୍ତୁ ଏଇଟା ଆମେ ଆଘ୍ରାଣ କରିପାରୁ କାରଣ ଆମର ସେ ଯୋଗ୍ୟତା ନାହିଁ, କିନ୍ତୁ ଏହାର ପ୍ରମାଣ ହେଉଛି ଏଇଟା ଚାରି କୁମାର ସେ ତୁଳସୀର ସୁଗନ୍ଧକୁ ଆଘ୍ରାଣ କଲେ ସେତେବେଳେ ତାଙ୍କ ଶରୀରରେ ଗୋଟେ ଅପୂର୍ବ ଶିହରଣ ଆସିଲା, ତେଣୁ ସେମାନେ ଭଗବାନ ଭକ୍ତରେ ପରିଣତ ହୋଇଗଲେ। ଆଗରୁ ଯଦି ସେ ବ୍ରହ୍ମଚିନ୍ତନ କରୁଥିଲେ କିନ୍ତୁ ତାପରେ ପରେ ଏଇ ଯେଉଁ ଦୃଷ୍ଟାନ୍ତ ହେଲା ଭଗବାନଙ୍କୁ ଦର୍ଶନ କରିଦେଲେ, ଭଗବାନ ପାଦପଦ୍ମରେ ଅର୍ପିତ ମକରନ୍ଦ ବାୟୁ ତୁଳସୀର ମକରନ୍ଦ ବାୟୁ ଯେତେବେଳେ ସେ ଆଘ୍ରାଣ କଲେ ସେତେବେଳେ ତାଙ୍କର ପରିବର୍ତ୍ତନ ହୋଇଗଲା, ସେ ଭକ୍ତରେ ପରିଣତ ହୋଇଗଲେ। এইভাবে ভাবে সুখদেব গোস্বামীর মধ্যে হয়েছে, আর অন্য দৃষ্টান্ত রয়েছে। তেমন ইয়ে যে ভগবান আসি পৌঁছি গেলে সি ক্ষমা প্রার্থনা করেদেলে, এ পরিস্থিতি সে বর্ণনা করলে আমি সংস্কৃত কেউছে দ্বিতীয় অধ্যায় ঠিক আরম্ভ করা প্রথম কথা। সি ভগবান ক্ষমা প্রার্থনা করু ব্রাহ্মণ মানে আমার মোর যে দূত মানে ভুল করছেন মোর এই মানে মোর সর্ভ্যান্ট মোর পার্ষদ ভুল করছেন সেটা মতো ক্ষমা করুন। তেমন চারি কুবা যদিও জ্ঞানী ভগবান জ্ঞানর অবতার সেমানে কিন্তু তাঁর জ্ঞানরে সে জাঁপারে না ভগবান কম চাহুছেন বিশ্বাস ভাবে বর্ণনা করা যায় তৃতীয় স্থানে সে বর্ণনা করা যায় সে জাঁপারে ভগবান কম প্রকৃতরে তাঁর ক্রোধ প্রকাশ করছেন তাঁর কৃপা করছেন কিন্তু জাঁ কিন্তু সে ভক্ত হয়ে গেলে আগর সে ব্রহ্ম চিন্তা করলে তাপর সে ভগবান ভক্ত হয়ে গেলে ভগবান উপর আরাধনা কলে তেমন এইসব বহু কথা তাঁর ভিতরে রয়েছে। তেমন ভগবান কহিলে চিন্তা কর না চারি কুমার মোর ইচ্ছার এইসব হচ্ছে সে যাতে মুখে যাই তাঁকে উদ্ধার করবি তেমন সে এইভাবে ভাবে অবসর প্রাপ্ত হয়ে গেলে জয় ও বিজয় সে পতন হচ্ছে সেই সময় চারি কুমার কহিলে তুমি তিন জয় পরে তুমি ফেরি আসব আর পরস্পর সে বর্ণনা করা যাই তেমন এই তিন জন্ম রহলা প্রথমে সে সত্যযুগে হিরণ্যাক্ষ হিরণ্যকশিপুর উপরে আসলে হিরণ্যাক্ষকে ভগবান শুকর রূপে হত্যা বিনাশ করছেন বা উদ্ধার করছেন হিরণ্যকশিপুকে ভগবান নৃসিংহদেব উপরে বিধারণ করছেন তা উদ্ধার করছেন তেতাধিকরে ভগবান রামচন্দ্রক সময় সে আসলে রাবণ এবং কুম্ভকর্ণ রূপে এবং ভগবান তাকে হত্যা করে তাকে উদ্ধার করছেন তাপরে দ্বাপর যুগ আসলে দ্বাপর যুগের সেখানে আসলে এই বর্তমান কথা চালছে শিশুপাল এবং দন্তবক্র তেমন ভগবান বর্তমান সেখানে তাকে উদ্ধার করে সেখানে তাকে পুঁ সেই স্থানকে নিয়েছে তাঁর বৈকুণ্ঠ লোক যে স্থান লা ভ্যাকেন্সি লা তেমন পুঁ সেটি কোশ্চিন করবে সে কোশ্চিন সেটি এইভাবে ভাবে সে বর্ণনা করবে তেমন এদের শুনবে নারমুনি নারমুনি কথা শুনে প্রহ্লাদ কহবে তবে প্রহ্লাদ হিরণ্যকশিপু এভাবে মারিবাকে চেষ্টা করলে প্রহ্লাদ ভগবান শুদ্ধ ভক্ত তাঁকু কেবল হিরণ্যকশিপু হরিয়া হত্যা করার চেষ্টা করলে এই প্রশ্ন যদি পচারে দ্বিতীয় অধ্যায়ে আমি আসন্তকালি আমার কথাকে আরম্ভ করা সংক্ষেপে কহা সাতদিন ভিতরে ভগবান নৃসিংহদেব কথা তেমন আমার কথা যদি বিশ্রাম দেওয়া কার যদি সন্দেহ রয়েছে প্রশ্ন রয়েছে সংক্ষেপে কহবে জয় শ্রীভাগত কী জয় শ্রীপাদ মহারাজ কী জয় শ্রীদেব কী অন্তকোটি বৈষ্ণবন্দ কী সম্বেদ গৌরভন্দ কী দায় গৌরমানন্দী।